देवासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 33। स स इत्थं इत्थं गृणन्तः गृणन्तः पुत्रान् पुत्रान् पुरो पुरो दृष्ट्वा दृष्ट्वा प्रजापतिन् प्रजापतिन् प्रजापति प्रजापति पतिस्तन्यं पतिस्तन्यं तत्याज तत्याज व्रीडितस्तदा व्रीडितस्तदा तां तां दिशो दिशो जगृहुर्घोरां जगृहुर्घोरां निहारं निहारं जद् जद् विदुस्तमः विदुस्तमः स इत्थं गृणन्तः पुत्रान् स इत्थं गृणन्तः पुत्रान् पुरो दृष्ट्वा प्रजापतिन् पुरो दृष्ट्वा प्रजापतिन् प्रजापतिपतिस्त्वन्वं प्रजापतिपतिस्त्वन्वं तत्याज व्रीडितस्तदा तत्याज व्रीडितस्तदा तां दिशो जगृहुर्घोरां तां दिशो जगृहुर्घोरां निहारं जद्विदुस्तमः निहारं जद्विदुस्तमः स इत्थं गृणन्तः पुत्रान् पुरो दृष्ट्वा प्रजापतिन् प्रजापतिपतिस्तन्वं तत्याज व्रीडितस्तदा तां दिशो जगृहुर्घोरां निहारं जद्विदुस्तमः स इत्थं गृणन्तः पुत्रान् पुरो दृष्ट्वा प्रजापतिन् प्रजापतिपतिस्तन्वं तत्याज व्रीडितस्तदा तां दिशो जगृहुर्घोरां निहारं जद्विदुस्तमः। शब्दानुवाद स से ब्रह्मा इत्थं एवं भावरे गृणन्तः कहि पुत्रान् पुत्रगण पुरः उर्वरु दृष्ट्वा देखि प्रजापतिन् प्रजापतिगण प्रजापतिपतिः प्रजापतिमानक पिता ब्रह्मा तन्वं शरीर तत्याज त्यागकले व्रीडितः लज्जित तदा सेतवळे तां से शरीर दिश सबु दिग जगृहु ग्रहण कले घोरां निंदनीय निहारं निहार जत जहा विदु सेमन जानंती तम अंधकार। श्लोक अनुवाद जेतेबेले प्रजापति ब्रह्मा देखिले जे तांकर पुत्र प्रजापति गण ए प्रकार कहुसंती सेतेबेले से अत्यंत लज्जित हले एवं से शरीर को से त्याग कले परे से शरीर विपज्जनक निहार सदृश चतुर्दिगरे प्रकाशित होगा। भावार्थे श्री प्रभुपाद महाराज कहते जे व्यक्ति तार पापकर्म प्रायश्चित निमित्त तत्क्षण तार शरीर त्याग करवा सर्वोत्तम पंथा अटे। ଏବଂ ଜୀବମାନଙ୍କର ନେତା ବ୍ରହ୍ମା ତାଙ୍କର ବ୍ୟକ୍ତିଗତ ଆଚରଣ ଦ୍ୱାରା ଏ ଉଦାହରଣ ପ୍ରଦର୍ଶନ କଲେ। ବ୍ରହ୍ମାଙ୍କର ଜୀବନକାଳ ଅତ୍ୟନ୍ତ ଭାବେ ଦୀର୍ଘ, କିନ୍ତୁ ଉଭୟଙ୍କର ପାପ ଆଚରଣ ଯୋଗୁଁ ସେ ତାଙ୍କର ଶରୀର ତ୍ୟାଗ କରିବାକୁ ବାଧ୍ୟ ହେଲେ। ଯଦିଓ ସେ ପ୍ରକୃତରେ ତାହା ନକରି କେବଳ ମନରେ ଗଭୀର ଭାବେ ଚିନ୍ତା କଲେ, ତଥାପି ସେ ଏପରି କରିଥିଲେ। ମୁଁ ଭାବୁଛି ଟ୍ରାନ୍ସଲେସନ୍ଟି ଭୁଲ ଅଛି, ମୋର ଇଏରେ ଭୁଲ ଅଛି। ଏଇଟା ଅସଞ୍ଜତ ଯୌନକ୍ରିୟା କଲେ ଯେ କି ପ୍ରକାର ହୁଏ, ଯେ କି ପ୍ରକାର ପାପ ହୁଏ, ତାହା ଜୀବମାନଙ୍କୁ ଶିକ୍ଷା ଦେବା ପାଇଁ ବ୍ରହ୍ମାଜୀ ଏପରି କହିଥିଲେ। ଏହା ଜୀବମାନଙ୍କ ପକ୍ଷରେ ଏକ ମହାନ ଶିକ୍ଷା। ଏପରିକି ଘୃଣ୍ୟ ଯୌନ ଉପଭୋଗ କଥା ଚିନ୍ତା କରିବା ମଧ୍ୟ ପାପ ଅଟେ, ଏବଂ ଏ ପ୍ରକାର ଏ ପାପର ପ୍ରାୟଶ୍ଚିତ କରିବା ନିମିତ୍ତ ବ୍ୟକ୍ତିକୁ ଶରୀର ତ୍ୟାଗ କରିବାକୁ ହେବ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ପାପକର୍ମ କଲେ ବ୍ୟକ୍ତିର ଆୟୁଷ, ସ୍ତ୍ରୀ, ସମ୍ପଦ, ଐଶ୍ୱର୍ଯ୍ୟ ଆଦି ହ୍ରାସ ହୋଇଯାଏ, ଏବଂ ଅସଞ୍ଜତ ଯୌନକ୍ରିୟା ହିଁ ଅତି ବିପଜ୍ଜନକ ପାପ କର୍ମ। ଅଜ୍ଞତ ହେଉଛି ପାପପୂର୍ଣ୍ଣ ଜୀବନର କାରଣ, କିମ୍ବା ଅନ୍ୟ କଥାରେ ପାପପୂର୍ଣ୍ଣ ଜୀବନ ହେଉଛି ମହାନ ଅଜ୍ଞତାର କାରଣ। ଅଜ୍ଞତାର ପ୍ରକୃତି ହେଉଛି ଅନ୍ଧକାର ବା କୁଜଟିକା, ଅନ୍ଧକାର ବା କୁଜଟିକା ତଥାପି ବ୍ରହ୍ମାଣ୍ଡକୁ ଆବୃତ କରି ପକାଏ, ଏବଂ ଏହାକୁ ଦୂର କରିବା ପାଇଁ ସୂର୍ଯ୍ୟ ହିଁ ଏକମାତ୍ର ବସ୍ତୁ ଅଟନ୍ତି। ଯେଉଁ ବ୍ୟକ୍ତି ଚିରନ୍ତନ ସୂର୍ଯ୍ୟ ବା ଆଲୋକ ସଦୃଶ ଅଟନ୍ତି, ଯେଉଁ ଭଗବାନ ତାଙ୍କର ଆଶ୍ରିତ ହୁଏ, ସେ କେବଳ ବିନଷ୍ଟ ହୁଏ ନାହିଁ, କିମ୍ବା କୁଜଟିକାର ଅନ୍ଧକାର ବା ଅଜ୍ଞାନ ଅନ୍ଧକାର ବିନଷ୍ଟ ହେବାର ଭୟତା ନଥାଏ। ଏ ଟ୍ରାନ୍ସଲେସନରେ ବହୁତ ଭୁଲ ଅଛି। ତେଣୁ ଏଇ ଯେଉଁ ରହିଲା, ଏଇ ବିଭିନ୍ନ ପ୍ରକାର ଯେଉଁ ସ୍ତୁତି କଲେ ତାଙ୍କର ପୁତ୍ରମାନେ, ସେ ଅନ୍ତିମରେ ଦେଖିବାକୁ ଦେଖିଲେ ଯେ ସେମାନେ ଯେତେ ସ୍ତୁତି କଲେ ମଧ୍ୟ ତାର ପ୍ରଭାବ ତାଙ୍କର ପିତାଙ୍କ ଉପରେ ପଡ଼ୁନାହିଁ। ସେତେବେଳେ ସେ ଭଗବାନଙ୍କୁ ସ୍ତୁତି କଲେ, ପ୍ରଭୁ ତସ୍ମୈ ନମୋ ଭଗବତୀ, ଆପଣଙ୍କର କୃପା ହେଲେ ହିଁ ଏସବୁ ହୋଇପାରିବ, ନହେଲେ ଯଦି ଜୀବ ପାପ ଦ୍ୱାରା ଆକ୍ରାନ୍ତ ହୋଇଛି, ସେ ତାର ନିଜ ଚେଷ୍ଟାରେ ଏଥିରୁ ଉଦ୍ଧାର ପାଇପାରିବ ନାହିଁ। ଭଗବତୀତାର ଭଗବାନ କୁହନ୍ତୁ ଅର୍ଜୁନ, ଦୈବୀ ହିସା ଗୁଣମୟୀ ମୁଁ ମାୟା ଦୂରଥାୟା ମାମେ ବୋଝେ ପ୍ରପଦନ୍ତେ ମାୟା ମେଧାଂ କରନ୍ତି। ଦୈବୀ ହିସା, ଏ ଯେଉଁ ଭୌତିକ ଜଗତରେ ଯେଉଁ ଗୁଣ ରହିଛି ସତ ରଜ ତମ ତ୍ରିଗୁଣ, ଇଏ ଏଭଳି ଭାବରେ ମୋର ଶକ୍ତି, ଇଏ ହେଉଛି ଦୈବୀ ଗୁଣ, ଏ ମୋର ଗୁଣ ଗୁଣମୟୀ ମମ ମାୟା ଦୂରତା, ଆଗକୁ କିଏ ଚେଷ୍ଟା କରେ ନିଜ ଚେଷ୍ଟାରେ ପାର ହୋଇପାରିବ ନାହିଁ, ବ୍ରହ୍ମା ମଧ୍ୟ ପାର ହୋଇପାରିବେ ନାହିଁ ମମ ମାୟା ଦୂରତା। କିନ୍ତୁ ମାମେ ବୋଲି ପ୍ରପଦ୍ୟନ୍ତି, କିନ୍ତୁ ଯଦି ଅର୍ଜୁନ କହିବେ ପ୍ରଭୁ ତାହେଲେ ଆଉ କୌଣସି ଉପାୟ ନାହିଁ, ନା ଗୋଟିଏ ଉପାୟ ଅଛି, ନା କୌଣସି ଉପାୟ ନା ମାମ ଏ ବୋଲି ପ୍ରପଦ୍ୟନ୍ତି, ମୋର ଶରଣରେ ଗଲେ ପ୍ରଭୁ ଆପଣଙ୍କ ଶରଣରେ ଯାଇକରି ଆମେ ଅନ୍ୟର ଶରଣରେ ଗଲେ କ'ଣ କିଛି ଅସୁବିଧା ଅଛି ନା? ହଁ ଅସୁବିଧା ଅଛି, କେବଳ ମୋର ଶରଣରେ ଗଲେ ମାମ ଏବ, ସେଥିପାଇଁ ଶବ୍ଦ ବ୍ୟବହାର କଲେ ଭଗବାନ, ମାମ ଏବ ଯେ ପ୍ରପଦ୍ୟନ୍ତି ମାୟା ମେଧାଂ ତରନ୍ତି। ତାହେଲେ ଏଇ ଯେଉଁ ମାୟା ରହିଛି ଯାହାକି ଦୂରତା କେହି ପାର ହୋଇପାରିବେ ନାହିଁ, ସେ ମୋର ଶରଣରେ ଗଲେ ସେ ମାୟାକୁ ପାର ହୋଇପାରିବେ, ନହେଲେ ମାୟାକୁ ପାର ହୋଇପାରିବେ ନାହିଁ। ତେଣୁ ଏ ଯେଉଁ ବ୍ରହ୍ମା ଯେହେତୁ ଏ ମାୟାର ଅଧୀନରେ ପଡ଼ିଯାଇଛନ୍ତି, ବିଶେଷ ଭାବରେ ରଜଗୁଣ ଦ୍ୱାରା ପ୍ରଭାବିତ ହୋଇ ତାଙ୍କର କାମ ଭାବ ଜାଗ୍ରତ ହୋଇଛି, ତେଣୁ ଯେତେ ତାଙ୍କର ପୁତ୍ରମାନେ ଇଏ କଲେ ମଧ୍ୟ, ତାଙ୍କୁ କହିଲେ ଯେତେ ପ୍ରବଚନ ଦେଲେ ବା ଯେତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ଆଉ ସେ ମତି ଫେରୁନଥିଲା, ସେ କାମ ଚିନ୍ତାରୁ ମତିଟି ଫେରୁନଥିଲା। କିନ୍ତୁ ଯେତେବେଳେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ଆ ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଛି ତସ୍ମୈ ନମ ଭଗବତେ ଯ ଇଦମ୍ ସ୍ୱେନ ରୋଚିସା ଆତ୍ମସ୍ତମ୍ ବ୍ୟଞ୍ଜୟ କ'ଣ ବ୍ୟଞ୍ଜୟାମ ଆସ ସ ଧର୍ମଂ ପାତୁ ମରହତି, ସେ ହିଁ ଧର୍ମକୁ ରକ୍ଷା କରନ୍ତୁ। ଏଭଳି ଯେତେବେଳେ ପ୍ରାର୍ଥନା କଲେ ଭଗବାନଙ୍କର କୃପା ହେଲା ବ୍ରହ୍ମାଙ୍କ ଉପରେ। ଭଗବାନ ଏ ଲୀଳାଟି କରୁଛନ୍ତି, ବ୍ରହ୍ମାଙ୍କ ମାଧ୍ୟମରେ ଲୀଳାଟି କରୁଛନ୍ତି, ସେ ଦେଖିବା ପାଇଁ ଚାହୁଁଛନ୍ତି ଯେ ବିଦ୍ୱାନ ସମେତ କରିଛନ୍ତି, ବିଦ୍ୱାନ ବ୍ୟକ୍ତିମାନେ ହେଲେ ମଧ୍ୟ ସେ ଇନ୍ଦ୍ର ଦ୍ୱାରା ପାଗଳ ଭଳି କାର୍ଯ୍ୟ କରିବେ, କାମ ଦ୍ୱାରା ପ୍ରଭାବିତ ହୋଇ ପାଗଳ ଭଳି କାର୍ଯ୍ୟ କରିବେ। ଏ ଲୀଳାଟିକୁ ଭଗବାନ ଦେଖିବା ପାଇଁ ଚାହୁଁଥିଲେ, ବର୍ତ୍ତମାନ ଯେତେବେଳେ ଦେଖା ହୋଇଗଲା ସେତେବେଳେ ଭଗବାନ କୃପା କଲେ ବ୍ରହ୍ମାଙ୍କ ଉପରେ, ତେଣୁ ବ୍ରହ୍ମା ବର୍ତ୍ତମାନ ପ୍ରକୃତିସ୍ଥ ହେଲେ, ତେଣୁ ସିଏ ବର୍ତ୍ତମାନ ସ୍ୱୟଂ ଗୁଣନ୍ତ ପୁତ୍ରାନ୍, ତାଙ୍କର ପିଲାମାନଙ୍କର ଯେଉଁ କଥା
ବର୍ତ୍ତମାନ ସେ ଶୁଣିଲେ। ଏହି ପ୍ରସଙ୍ଗରେ ଆମର ଗୋଟେ କଥା ରହିଛି, ଥରେ ଇନ୍ଦ୍ରଦେବ ତାଙ୍କର ଗୁରୁଙ୍କ ପ୍ରତି ଅପରାଧ କରିଥିଲେ, ଯେଉଁଥିପାଇଁ ତାଙ୍କର ଗୁରୁଦେବ ଯିଏକି ବୃହସ୍ପତି ସେ ଅଭିଶାପ ଦେଇଥିଲେ, ସେ ଗୋଟେ ଘୁଷୁରୀରେ ପରିଣତ ହୋଇଯାଇଥିଲେ। ତେଣୁ ଘୁଷୁରୀରେ ପରିଣତ ହୋଇକରି ସେ ଆନନ୍ଦରେ ଘୁଷୁରୀ ଜୀବନଯାପନ କରୁଛନ୍ତି, ମାଈ ଘୁଷୁରୀମାନଙ୍କ ସହିତ ସାଙ୍ଗ କରି ବହୁତ ପିଲା ଛୁଆ ସୃଷ୍ଟି କରି ଏହିସବୁ ବିଷ୍ଠାମାନଙ୍କ ଇଏରେ ନାଳ ନର୍ଦ୍ଦମାରେ ବିଷ୍ଠାରେ ଇତ୍ୟାଦି ଆନନ୍ଦ ଉପଭୋଗ କରି ବହୁତ ଆନନ୍ଦରେ ରହିଛନ୍ତି। ତେଣେ ସ୍ୱର୍ଗଲୋକରେ ଯେହେତୁ ଇନ୍ଦ୍ର ନାହାନ୍ତି, ସ୍ୱର୍ଗଲୋକରେ ଅସୁବିଧା ହୋଇଯାଇଛି। ଯଦି ରାଜା ଜଣେ ନ ରହିବେ ତାହେଲେ ଠିକ୍ ଭାବରେ ଶାସନ ହୋଇପାରିବ ନାହିଁ। ଏ ତ୍ରିଲୋକର ଶାସନ କରିବେ, ଗୋଟିଏ ଲୋକର ନୁହଁ, ସ୍ୱର୍ଗଲୋକରେ ଯିଏ ଅଧିପତି ହେବେ, ଏ ସ୍ୱର୍ଗଲୋକରେ ଯିଏ ରାଜା ହେବେ, ସେ ମାନେ ଉନ୍ନତ ତାର ଉପରେ ଯେଉଁ ଲୋକ ରହିଛି 6ଟି ଲୋକ, ବା ତା ଉପରେ ଯେଉଁ ମହତ୍ଵଧନ ଲୋକ ଇତ୍ୟାଦି, ଏବଂ ତଳେ ଯାହା ସବୁ ଲୋକ ରହିଛି, ଏସବୁ ଲୋକର ସେ ହେଉଛନ୍ତି ଅଧିଶର ତ୍ରିଲୋକର ସେ ହେଉଛନ୍ତି ଅଧିପତି। ତେଣୁ ଯେହେତୁ ଇନ୍ଦ୍ର ନାହାନ୍ତି, ତେଣୁ ତ୍ରିଲୋକର ରାଜଶାସନରେ ବିଭିନ୍ନ ପ୍ରକାର ଅସୁବିଧା ଆସିଲା। ତେଣୁ ବ୍ରହ୍ମାଙ୍କ ପାଖକୁ ଖବର ଗଲା, ତେଣୁ ବ୍ରହ୍ମା ଆସି ଦେଖିଲେ ଏ ଇନ୍ଦ୍ର ଅଭିଶାପ ପ୍ରାପ୍ତ ହୋଇଗଲେ, ତାଙ୍କର ଗୁରୁଙ୍କ ପତ୍ନୀଙ୍କ ପ୍ରତି ସେ କାମ ଭାବ ତାଙ୍କର ଜାତ ହୋଇଥିଲା, ସେଥିପାଇଁ ତାଙ୍କର ଗୁରୁ ଅଭିଶାପ ଦେଇଥିଲେ। ତେଣୁ ସେ ବର୍ତ୍ତମାନ ଘୁଷୁରୀରେ ପରିଣତ ହୋଇଗଲେ ମଧ୍ୟ ସିଏ ଆଉ ଚିନ୍ତା କରୁନାହାନ୍ତି, ମୁଁ ଇନ୍ଦ୍ର ଥିଲି ଆଉ ଏତେ ସୁଖ ଉପଭୋଗ କରୁଥିଲି, ଯେଉଁ ଇନ୍ଦ୍ର ପଦ ପ୍ରାପ୍ତ ହେବା ପାଇଁ ବହୁତ ପାଳ ଧରିକି 100ଟି ମୁଁ ଯଜ୍ଞ କରିଥିଲି, ଅଶ୍ୱମେଧ ଯଜ୍ଞ କରିଥିଲି, ସେଥିପାଇଁ ମୋର ନାମ ହୋଇଥିଲା ଶତକ୍ରତୁ। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ମହାରାଜ କହନ୍ତି, ଯେତେବେଳେ ଇନ୍ଦ୍ର ତାଙ୍କର ସିଗ୍ନେଚର୍ କରନ୍ତି, ସର୍ଟ ସିଗ୍ନେଚର୍, ସେ ଲେଖନ୍ତି ଶକ୍ର, ଶତକ୍ରତୁ ବି ଲେଖନ୍ତି ନାହିଁ, ବଡ଼ ସିଗ୍ନେଚର୍ ହୋଇଯିବ, ତେଣୁ ଛୋଟିଆ ସର୍ଟ ସିଗ୍ନେଚର୍ କରନ୍ତି ଶକ୍ର, ଅର୍ଥାତ୍ ଶତକ୍ରତୁ। ଏସବୁ ଭୁଲିଗଲେ, ତାର ସେ ସ୍ମୃତି ଆଉ ରହିଲା ନାହିଁ, ବରଂ ସେ ଯେଉଁ ବିଷ୍ଠାରେ ଆନନ୍ଦ ପାଇ ବହୁତ ଆନନ୍ଦରେ ରହିଛନ୍ତି। ଆମର ଶ୍ରୀଶ୍ରୀମନ୍ଦ ଗୌରବକୃଷ୍ଣ ମହାରାଜ କହନ୍ତି, ଏ ଶ୍ରୀପତି ପ୍ରଭୁ ସେ ସେତେବେଳେ ଥିଲେ ମନ୍ଦିରରେ କ୍ଲାସ୍ ଶୁଣୁଥିଲେ, ସେ ଦେଖ ସେ ଘୁଷୁରୀଟା ଭାବୁଛି ଯେ ଏ ଶ୍ରୀପତିଟା କେତେ ମୂର୍ଖ, ଏତେ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି ସେ ଏଇଟାକୁ ଗ୍ରହଣ କରୁନାହିଁ। ସେହିଭଳି ଭାବରେ ମହାରାଜ ଥରେ କହୁଥିଲେ କ୍ଲାସ୍ରେ। ତେଣୁ ଏ ଯେଉଁ ରହିଛି ଆମର କଥା ରହିଛି, ଘୁଷୁରୀକୁ ପାଚିଲା କଦଳୀ ସ୍ୱାଦ ଲାଗିବ ନାହିଁ, ତେଣୁ ତାକୁ ଭଲ ପଦ ଖାଦ୍ୟ ଦେଲେ ତାକୁ ଭଲ ଲାଗିବ ନାହିଁ, ସେ ବିଷ୍ଠା ଖାଇଲେ ଆନନ୍ଦ ପ୍ରାପ୍ତ ହେବ। ସେହିଭଳି ଭାବରେ ସେ ବିଷ୍ଠାରେ ଆନନ୍ଦ ରହୁଛି, ତେଣୁ ବ୍ରହ୍ମା ଆସି ପହଞ୍ଚିଲେ, ତେଣୁ କହିଲେ, ଆରେ ଘୁଷୁରୀ ତୁ ଏଭଳି କାହିଁ ଜୀବନଯାପନ କରୁଛୁ, ନିନ୍ଦନୀୟ ଜୀବନଯାପନ କରୁଛୁ ନା କ'ଣ ନିନ୍ଦନୀୟ, ଏ ତୁ ମୋର ଭାଇମାନେ ସମସ୍ତେ ଏଇ କାର୍ଯ୍ୟ କରୁଛନ୍ତି, ମୁଁ ଆଉ କ'ଣ ନିନ୍ଦନୀୟ କାର୍ଯ୍ୟ କଲି ନା, ଆରେ ତୁ ଅନ୍ୟମାନଙ୍କ ସହଠାରୁ ଅଲଗା ନା କେମିତି, ନା ତୁ ପୂର୍ବ ଜନ୍ମରେ ଥିଲୁ, ରାଜା ଥିଲୁ, ସ୍ୱର୍ଗର ରାଜା ଥିଲୁ, ଇନ୍ଦ୍ରଦେବ ଥିଲୁ ତୁ, ତ୍ରିଲୋକର ସମସ୍ତେ ତୋତେ ସମ୍ମାନ କରୁଥିଲେ, ନା ତାହେଲେ କ'ଣ ସେଠି ତୁ ଏ ବର୍ତ୍ତମାନ ଚାଲ ସେଠିକି ଯିବା ପାଇଁ ତୋତେ ନେବା ପାଇଁ ଆସିଛି। ସେ ପ୍ରଥମେ ଶୁଣିଲା ନାହିଁ ବ୍ରହ୍ମାଙ୍କ କଥା, କହିଲେ ଚାରିମୁଣ୍ଡିଆ ରାକ୍ଷସ କିଏ ଜଣେ ଆସି କ'ଣ କହୁଛି ମୁଁ ବୁଝିପାରୁନି। ଏଇଭଳି ଭାବରେ ସେ କଥା ତାଙ୍କ ଶୁଣିଲାଣି, ସେ ବିଷ୍ଠା ଖାଇବାରେ ଲାଗିଲା। ତେଣୁ ବ୍ରହ୍ମା ଦେଖିଲେ ଏ ଯେଉଁ ଘୁଷୁରୀର ଏତେ ଆସକ୍ତି ରହିଛି, ସେ ମୋ କଥା ଶୁଣୁନାହିଁ, କାହିଁକି ଲୋକମାନେ ଭଗବାନ କଥା ଶୁଣୁନାହାନ୍ତି, କାହିଁକି ବେଦ ଶାସ୍ତ୍ର ଇତ୍ୟାଦି ଗ୍ରହଣ କରୁନାହାନ୍ତି, ନା ତାଙ୍କର ବିଷୟ ପ୍ରତି ଆସକ୍ତି ରହିଛି, ପ୍ରବଳ ଆସକ୍ତି ରହିଛି, ଯେଉଁଥିପାଇଁ ସେ ଗୁରୁଦେବ କଥା କହିଲେ ମଧ୍ୟ, ସାଧୁ ଶାସ୍ତ୍ର ଗୁରୁ ଏକଥା କହିଲେ ମଧ୍ୟ ସେ ଗୋଟିଏ କାନରେ ବସି ଆର କାନରେ ବାହାରି ଯାଉଛି, ଭଗବାନ କଥା ପଶୁନି କାନରେ। ତେଣୁ ବ୍ରହ୍ମା ଜାଣିଲେ, ବ୍ରହ୍ମା ଜଣେ ମହାଜନ, ସେ ଜାଣିଲେ ଆର କାହିଁକି କାନରେ ପଶୁନି, ନା ଇଏ ବହୁତ ଆସକ୍ତି ରହିଛି, ପ୍ରବଳ ଆସକ୍ତି ରହିଛି। ତେଣୁ ସେ ପ୍ରଥମେ କ'ଣ କଲେ, ନା ତାଙ୍କର ପୁତ୍ରମାନଙ୍କୁ ସବୁ ଛେଦନ କଲେ, ପୁତ୍ରମାନଙ୍କୁ ସବୁ ହତ୍ୟା କଲେ। ତେଣୁ ସେ ଘୁଷୁରୀଟି ବ୍ରହ୍ମାଙ୍କ ସହିତ ଲଢ଼ିବା ପାଇଁ ଆସିଗଲା, ମୋ ପୁତ୍ରମାନଙ୍କୁ ହତ୍ୟା କରୁଛୁ, ମୁଁ ତତେ ହତ୍ୟା କରି କହି ତା ସହିତ ଯୁଦ୍ଧ କରିବା ପାଇଁ ଲାଗିଗଲେ। ତ ବ୍ରହ୍ମାଙ୍କ ସହିତ କ'ଣ ସେ ଯୁଦ୍ଧ କରିପାରିବେ, ପରାସ୍ତ ହୋଇକରି ତାପରେ ଚିନ୍ତା କରୁଛନ୍ତି, ଠିକ୍ ଅଛି ମୋର ପୁତ୍ରମାନେ ମୃତ୍ୟୁବରଣ କଲେ ମଧ୍ୟ ମୋର ପତ୍ନୀମାନେ ଅଛନ୍ତି, ତାଙ୍କ ସହିତ ସଙ୍ଗ କରି ମୁଁ ଆହୁରି ସନ୍ତାନ ଯାତ କରିବି, ଏ କଥା ଛାଡ଼ିଦିଅ, ଏ ଯେ ରାକ୍ଷସକୁ ମୁଁ ଆଉ କିଛି ମାରିପାରିବିନି କହିକିରି ସେ ପଳେଇ ଯାଉଛି। ତେଣୁ ବ୍ରହ୍ମା ଦେଖିଲେ ଇନ୍ଦ୍ରର ଆହୁରି ଆସକ୍ତି ସରୁ ନାହିଁ, ତ୍ରୁଟି ନାହିଁ, ତେଣୁ ସେ ତାର ପତ୍ନୀଙ୍କୁ ମଧ୍ୟ ହତ୍ୟା କଲେ। ତେଣୁ ଯେତେବେଳେ ପତ୍ନୀ ମୃତ୍ୟୁବରଣ କଲା, ସେତେବେଳେ ତାର ଚିନ୍ତା ବସିଲା, ସେ କହିଲା କ'ଣ ତୁମେ କହୁଛ, କ'ଣ ପାଇଁ ମୋର ପୁତ୍ରମାନେ ମାରିଦେଇଛ, ମୋର ପତ୍ନୀଙ୍କୁ ମାରିଦେଇଛ, ନାରେ ତୁ ଚାହେଲେ ତୁ ଏ ଶରୀର ତ୍ୟାଗ କର, ତୁ ଯିବୁ, ମାନେ ସ୍ୱର୍ଗଲୋକକୁ ଯିବୁ, ସେଠି ବହୁତ ପ୍ରକାର ଉପଭୋଗ ରହିଛି, ସେଠି ତୋର ଆବଶ୍ୟକତା ରହିଛି ନା, ମୁଁ ସେଠି ଏଠି ମାଈ ଘୁଷୁରୀ ସବୁ ମିଳିବେ ନା ନାହିଁ ସେଠି, ଆଉ ସେଠି ବିଶ୍ୱାସ ସବୁ ଖାଦ୍ୟ ମିଳିବ ନା ନାହିଁ, ଆଗ କହିଛ ତାପରେ ମୁଁ ଯିବି, ଯଦି ଯିବି କହୁଛ ବାଧ୍ୟ କରୁଛ, ତାହେଲେ ସେଠି ବହୁତ ଉନ୍ନତ ଉପଭୋଗ ଅଛି, ମୁଁ ସୋମରସ ପାନ କରିବା ପାଇଁ ଅଛି ସେଠି, ବହୁତ ଅପ୍ସରାମାନେ ସେଠି ଅଛନ୍ତି, ବହୁତ ସୁନ୍ଦର ସୁନ୍ଦର ଭୁବନ ସବୁ ରହିଛି, ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି, ଘୃତଜାତ ପଦାର୍ଥ ସବୁ ରହିଛି ବହୁତ, ଯେଉଁଟା ତତେ ଭଲ ଲାଗୁନି ବର୍ତ୍ତମାନ, ସେଇଟା ସେତେବେଳେ ସେଠି ବହୁତ ପ୍ରକୃତରେ ସେଇଟା ହେଉଛି ବହୁତ ସ୍ୱାଦନୀୟ ଜିନିଷ, ଘିଅରେ ତିଆରି ଜିନିଷ ସବୁ ଖାଦ୍ୟ, ଅମଳ ଖାଦ୍ୟ ସବୁ ସେଠି, ମଳ ନାହିଁ, ଏଗୁଡ଼ା ସବୁ ତୁ ମଳ ଖାଉଛୁ ବର୍ତ୍ତମାନ, ତେଣୁ ଏଇଭଳି କହିଲା ପରେ ତାପରେ ତାର ମୁଣ୍ଡରେ ପଶିଲା ଏବଂ ସେ ଶରୀର ତ୍ୟାଗ କରି ପୁଣି ଯାଇକରି ସ୍ୱର୍ଗରେ ଇନ୍ଦ୍ର ହେଲେ। ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କର ମଧ୍ୟ ସେଇଭଳି ଭାବରେ ମୋହ ହୋଇଯାଇଥିଲା, ତେଣୁ ସେ ତାଙ୍କର କନ୍ୟାପତି ଏତେ କାମ ଭାବ ଜାଗ୍ରତ ହୋଇଥିଲା ଯେ ସେ ସେଥିରୁ ନିବୃତ ହୋଇପାରୁନଥିଲେ, ତେଣୁ ତାଙ୍କ ପୁତ୍ରମାନେ ଯେତେବେଳେ ଭଗବାନ ପ୍ରାର୍ଥନା କଲେ ସେତେବେଳେ ଭଗବାନ ତାଙ୍କ ପ୍ରତି କୃପା କଲେ, ଭଗବାନ ଚିନ୍ତା କଲେ ମୁଁ ଏଇ ଯେଉଁ ଲୀଳାଟି କରିବା ପାଇଁ ଚାହୁଁଥିଲି ଏ ଲୀଳାଟି ବର୍ତ୍ତମାନ ହୋଇଯାଇଛି, ତେଣୁ ବର୍ତ୍ତମାନ ଏତିକିରେ ଆମେ ଏ ଲୀଳାକୁ ବନ୍ଦ କରିବାର ଅଛି, ଏଇ ବ୍ରହ୍ମାଙ୍କୁ କୃପା କଲେ, ବ୍ରହ୍ମାଙ୍କର ସ୍ମରଣ ଆସିଲା। ଯେତେବେଳେ ପର୍ଯ୍ୟନ୍ତ ଆମର ସ୍ମୃତି ଫେରି ନ ଆସୁଛି ସେତେବେଳେ ପର୍ଯ୍ୟନ୍ତ ଆମେ ଠିକ୍ ଭାବରେ କାର୍ଯ୍ୟ କରିପାରିବା ନାହିଁ। ଭଗବତ ଗୀତାରେ ଅର୍ଜୁନଙ୍କର ସ୍ମୃତିକୁ ଭଗବାନ ନେଇଯାଇଥିଲେ, ମୋହ କରିକି ଭଗବାନ ସ୍ମୃତିକୁ ନଷ୍ଟ କରିଦେଇଥିଲେ, ସେଥିପାଇଁ ସେ ଭଗବାନ କଥା ମାନୁନଥିଲେ, କିନ୍ତୁ ଯେତେବେଳେ ଭଗବାନ ତାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କଲେ, ଅନ୍ତିମରେ ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ବର୍ତ୍ତମାନ ସମସ୍ତ ଜ୍ଞାନ ପ୍ରଦାନ କଲି, କଚିତ୍ ଏତଂ ସୁତଂ ପାର୍ଥ ତୋୟା କ୍ରଗଣ ଚେତ ସା କଚିତ୍ ଅଜ୍ଞାନ ସମ ପ୍ରଣଶ ଧନଞ୍ଜୟ, ତୁମେ ଯେଉଁ ବହୁତ ବଡ଼ ବଡ଼ କଥା କହୁଥିଲ, ବହୁତ ପାଣ୍ଡିତ୍ୟପୂର୍ଣ୍ଣ କଥା କହୁଥିଲ, କିନ୍ତୁ ପ୍ରକୃତରେ ଏହିସବୁ ମୂର୍ଖ ଆମେ ତୁମେ କରୁଥିଲ, ତେଣୁ ମୁଁ ବର୍ତ୍ତମାନ ତୁମକୁ ସମସ୍ତ ଜ୍ଞାନ ଦେଲି, ତେଣୁ ବର୍ତ୍ତମାନ ତୁମର ସେ ଅଜ୍ଞାନ ଦୂର ହେଲା ନା ନାହିଁ, ତୁମେ ଠିକ୍ ଭାବରେ ଶୁଣିଲ ନା ନାହିଁ, ଏ ଯୁଦ୍ଧ କ୍ଷେତ୍ର ବହୁତ ବିଷମ ପରିସ୍ଥିତିରେ ତୁମେ ଶୁଣିଥିଲ, ଏ ମନ୍ଦିରରେ ବସି କଥା ଶୁଣିନଥିଲ, ଯୁଦ୍ଧ ପରିସ୍ଥିତିରେ କଥା ଶୁଣିଥିଲ, ଠିକ୍ ଭାବରେ ଶୁଣିଛ ନା ନାହିଁ, ଏକାଗ୍ର ଭାବରେ ଶୁଣିଥିଲ ନା ନାହିଁ। ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ଯେ ଯେହେତୁ ଏ ବିଷମ ପରିସ୍ଥିତିରେ ମୁଁ କହିଛି, ତୁମେ ହୁଏତ ତୁମର ଭାରସାମ୍ୟ ନଥାଇପାରେ, ତୁମେ ହୁଏତ ଅଲଗା ପ୍ରକାର ଚିନ୍ତା କରିଥାଇ ପାର, ଏକାଗ୍ର ହୋଇନଥାଇପାର, ଅନ୍ୟମନସ୍କ ହୋଇଥାଇପାର, ତେଣୁ ଯଦି ତୁମେ ଠିକ୍ ଭାବରେ ଶୁଣିନାହଁ ତାହେଲେ ମୁଁ ପୁଣି ଆଉ ଥରେ କହିବି ତୁମକୁ, ଭଗବତ ଗୀତାର ଜ୍ଞାନ ଦେବି, ଭଗବାନ ପ୍ରସ୍ତୁତ ଥିଲେ। କିନ୍ତୁ ଅର୍ଜୁନ ପୁରା ଏକାଗ୍ର ଭାବରେ ଶ୍ରବଣ କରିଛନ୍ତି, ତେଣୁ ସେ କହିଲେ ପ୍ରଭୁ ମୁଁ ପୂର୍ଣ୍ଣ ଏକାଗ୍ର ଭାବରେ ଶ୍ରବଣ କରିଛି, ନା ଏକାଗ୍ର ଭାବରେ ଶ୍ରବଣ କରିବାର କ'ଣ ପ୍ରମାଣ କ'ଣ, ନା ପ୍ରଭୁ ନଷ୍ଟ ମୋହ, ମୁଁ ଏକାଗ୍ର ଭାବରେ ଚିନ୍ତା ଶ୍ରବଣ କରିଥିବାରୁ ମୋର ବର୍ତ୍ତମାନ ମୋହ ନଷ୍ଟ ହୋଇଯାଇଛି, ମୁଁ ଯେଉଁ ପ୍ରଥମ ଅଧ୍ୟାୟରେ ଯେଉଁ ବଡ଼ ବଡ଼ କଥା କହୁଥିଲି ପ୍ରକୃତରେ ମୋହ ଦ୍ୱାରା ଆଚ୍ଛାଦିତ ହେଇ ଏଭଳିଆ କଥା କହୁଥିଲି, ବର୍ତ୍ତମାନ ପ୍ରଭୁ ମୋର ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ। ତାହେଲେ ନଷ୍ଟ ମୋହ ହେଲେ କ'ଣ ହେବ, ନା ସ୍ମୃତି ଲବ୍ଧା, ମୁଁ ବର୍ତ୍ତମାନ ମୋର ସ୍ମୃତି ଫେରିପାଇଛି, ନା କ'ଣ ସେ ସ୍ମୃତି, ନା ତତ୍ ପ୍ରସାଦ ମାୟାଚିତ, ପ୍ରଭୁ ଆପଣଙ୍କ କୃପାରୁ ହିଁ ମୁଁ ସ୍ମୃତି ଫେରିପାଇଛି, ନା କ'ଣ ସ୍ମୃତି ଫେରିପାଇଲ, ନା ପ୍ରଭୁ ମୁଁ ହେଉଛି ଆପଣଙ୍କର ଜୀବର ସ୍ୱରୂପ ଭାଇ କୃଷ୍ଣର ନିତ୍ୟ ଦାସ, ଜୀବର ସ୍ୱରୂପ ହେଉଛି ସେ ହେଉଛି ଭଗବାନଙ୍କର ଦାସ, ଏଇ ସ୍ମୃତି ମୁଁ ଫେରିପାଇଲି, ନା ତାହେଲେ କ'ଣ କରିବ ବର୍ତ୍ତମାନ, ନା କରି ସେ ବଚନମ ତବ, ପ୍ରଭୁ ଆପଣ ଯେଉଁ କହୁଥିଲେ ମୁଁ କଥା ଶୁଣୁନଥିଲି, ମୋତେ ଧିକ୍, ମୁଁ ନିଜକୁ ଧିକ୍କାର କରୁଛି, ବର୍ତ୍ତମାନ ପ୍ରଭୁ ଆପଣ ଯଦିଓ ମୋତେ ଅନ୍ତିମରେ ଆଉ କହିଲେନି ଯୁଦ୍ଧ କରିବା ପାଇଁ, କିନ୍ତୁ ପ୍ରଭୁ ମୁଁ ଜାଣିପାରିଛି ଆପଣଙ୍କ ମନୋଭାବ, ମୋର ଯୁଦ୍ଧ କଲେ ହିଁ ଆପଣ ସନ୍ତୁଷ୍ଟ ହେବେ, ଆପଣ ଏଇ ଯୁଦ୍ଧର ବ୍ୟବସ୍ଥା କରିଛନ୍ତି, ଆପଣ କହିଲେ ନା ତସ୍ମାତ୍ ମୃତିଷ୍ଠ ଯଶୋଲଭସ୍ୱ ଜିତ୍ୱା ଶତ୍ରୁ ଭୂମିକ ରାଜ୍ୟଙ୍କ ସମୃଦ୍ଧମ ମୟେବ୍ୟତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭାବ ସବ୍ୟସାଚିମ, ପ୍ରଭୁ ମୁଁ ଯଦି ଏ ଯୁଦ୍ଧ ନ କରିବି ତାହେଲେ ଆପଣ ଏଇ ଯୁଦ୍ଧରେ ସମସ୍ତଙ୍କୁ ହତ୍ୟା କରିସାରିଛନ୍ତି, କିନ୍ତୁ ମୁଁ ଯୁଦ୍ଧ କରିବା ଦ୍ୱାରା ମୋତେ ଆପଣ ଏଇସବୁ କିଛି ଯଶ ପ୍ରଦାନ କରିବେ, ପ୍ରକୃତରେ ସବୁକିଛି ଯଶ ହେଉଛି ଆପଣଙ୍କର, ଆପଣ ହେଉଛନ୍ତି ଭଗବାନ, ଆପଣ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଆପଣଙ୍କ ସମସ୍ତ ଯଶ ରହିଛି, କିନ୍ତୁ ମୁଁ ଆପଣଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କଲେ ଆପଣ ମୋତେ ସେ ଯଶ ପ୍ରଦାନ କରିବେ, ତେଣୁ ବର୍ତ୍ତମାନ ପ୍ରଭୁ ଆପଣ ମୋତେ ନ କହିଲେ ମଧ୍ୟ ମୁଁ ବର୍ତ୍ତମାନ ଯୁଦ୍ଧ କରିବି, ଇଏ ମୁଁ ଆପଣଙ୍କ ସମସ୍ତ ଜ୍ଞାନ ପ୍ରାପ୍ତ ହେଲା ପରେ ମୋର ଇଏ ହେଉଛି ସିଦ୍ଧାନ୍ତ, ମୋର ଇଏ ହେଉଛି ଅନୁଭୂତି ମୁଁ ପ୍ରାପ୍ତ ହେଲି, ଏଇ ଜ୍ଞାନ ମୁଁ ପ୍ରାପ୍ତ ହେଲି, ପ୍ରଭୁ ଆପଣଙ୍କର ଇଚ୍ଛା ଅନୁସାରେ ମୁଁ କାର୍ଯ୍ୟ କରିବି, କରି ସେ ବଚନ ଦେବ। ତେଣୁ ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ପ୍ରକୃତରେ ଆମର ମଙ୍ଗଳ ସାଧିତ ହେବ, ଆମର ଜୀବନର ଚରମ ଲକ୍ଷ୍ୟ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ବ୍ରହ୍ମା ବର୍ତ୍ତମାନ ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ଭଗବାନ ଯେଉଁ ଲୀଳାଟି କରିବା ପାଇଁ ଚାହୁଁଥିଲେ ସେ ଲୀଳାଟି ହୋଇଗଲା। ବର୍ତ୍ତମାନ ସମସ୍ତେ ଜାଣିଲେ ବ୍ରହ୍ମାଙ୍କ ଭଳି ମଧ୍ୟ ବିଦ୍ୱାନ ସମୀପ କରିଛନ୍ତି ବିଦ୍ୱାନ ବ୍ୟକ୍ତି, ଏମିତିକି ବ୍ରହ୍ମା କଶ୍ଚିନ୍ ମହାନ୍ତଶ ନ କାମ ନିର୍ଜୟ, ଲକ୍ଷ୍ମୀ ଦେବୀ ଯେଉଁ ପ୍ରାର୍ଥନା କରିଥିଲେ, କି ମହାନ୍ତ ସେ ବ୍ୟକ୍ତି ଯେ କାମକୁ ନିଗ୍ରହ କରିପାରୁନି, କାମ ଉପରେ ବିଜୟ ପ୍ରାପ୍ତ ହୋଇପାରୁନାହିଁ, ସେ କି କି ମହାନ ବ୍ୟକ୍ତି। ଶରତ ନାରଦ ମୁନି ତପସ୍ୟା କରୁଥିଲେ, ନାରଦ ମୁନି ତପସ୍ୟା କରୁଥିଲେ ଏବଂ ଶିବଜୀ ମଧ୍ୟ ମାୟାର ମୋହିତ ହୋଇଯାଇଛନ୍ତି। ଶିବଜୀ ଯେତେବେଳେ ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ମୋହିନୀ ରୂପରେ ଆବିର୍ଭାବ ହୋଇଥିଲେ, ତେଣୁ ସମସ୍ତେ ମୋହିତ ହୋଇଯାଇଥିଲେ ଭଗବାନଙ୍କ ରୂପ। କିନ୍ତୁ ଶିବଜୀ ସିଏ ହେଉଛନ୍ତି କାମାରୀ, କାମକୁ ସେ ଧ୍ୱଂସ କରିଦେଇପାରିଥିଲେ। ଯେତେବେଳେ ଶିବଜୀ ଧ୍ୟାନ କରୁଥିଲେ, ପାର୍ବତୀ ଦେବୀ ବହୁତ ଚେଷ୍ଟା କରିଥିଲେ ତାଙ୍କର ଧ୍ୟାନକୁ ଭଙ୍ଗ କରିବା ପାଇଁ, ଏମିତିକି ତାଙ୍କ ଲିଙ୍ଗକୁ ଆରାଧନା କଲେ ମଧ୍ୟ ତାଙ୍କର କୌଣସି ବିଚରଣ ଆସୁନଥିଲା। ତେଣୁ ଅନ୍ତିମରେ ଇନ୍ଦ୍ର ପଠାଇଥିଲେ କାମଦେବଙ୍କୁ, ତେଣୁ ସେ କାମଦେବ ବହୁତ କାମ ସାର ମାରିଲେ, କିନ୍ତୁ ଶିବଜୀଙ୍କ ଉପରେ ତାର ପ୍ରଭାବ ପଡ଼ିନଥିଲା। ବରଂ ତ୍ରିନେତ୍ର ତାଙ୍କର ତୃତୀୟ ନେତ୍ର ଯେତେବେଳେ ଖୋଲି ଦେଇଥିଲେ ସେତେବେଳେ ସେ କାମଦେବ ଧ୍ୱଂସ ହୋଇଯାଇଥିଲେ। ତେଣୁ ଶିବଜୀ ଯଦିଓ ସେ ଭାବୁଛନ୍ତି ମୁଁ କାମାରୀ, ମୁଁ କାମକୁ ଜୟ କରିଛି, ଏ ଭଗବାନଙ୍କର ଯେଉଁ ମୋହିନୀ ରୂପ ଇଏ ମୋତେ କ'ଣ କାମ ମୋହିତ କରିପାରିବ କି, ଏଭଳି ଚିନ୍ତା କରି ତାଙ୍କର କୌତୁହଳ ଜାତ ହେଲା। ତେଣୁ ସିଏ ମଧ୍ୟ ଚାହିଁଲେ ଯିବା ପାଇଁ ବୈକୁଣ୍ଠ ଲୋକ ଯାଇ ପହଞ୍ଚିଲେ, ତାଙ୍କର ପତ୍ନୀଙ୍କ ସହିତ ତାଙ୍କର ଶିବଗଣଙ୍କ ସହିତ ଯାଇ ପହଞ୍ଚିଲେ। ତେଣୁ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୁଁ ବହୁତ ଆପଣଙ୍କର ଅବତାର ଦେଖିଛି, କିନ୍ତୁ ଆପଣଙ୍କର ଯେଉଁ ମୋହିନୀ ରୂପ ଅବତାର ମୁଁ ଏଇଟାକୁ ଦେଖିପାରି ନାହିଁ, ମୋର ବର୍ତ୍ତମାନ ବହୁତ କୌତୁହଳ ହେଉଛି ଏଇ ରୂପକୁ ଦେଖିବା ପାଇଁ। ଭଗବାନ କହୁଛନ୍ତି, ଏ ଶିବଜୀ ଏ ଯେଉଁ ରୂପ ମୁଁ ଦେଖେଇଥିଲି ମୋହିନୀ ରୂପ, ଏ କାମ ଭାବ ଜାଗ୍ରତ କରିବା ପାଇଁ ଏଇଟାକୁ କରିଥିଲି। ତମେ ତ କାମାରି, ତମେ ଏଇଟାକୁ ଦେଖିବା କଥା ନୁହଁ, ଏଇଟାକୁ ଦେଖିବା କଥା ନୁହଁ, ଏଇଟା କାମ ଉଦ୍ଦୀପନ କରିବ, କାମ ଭାବ ଜାଗ୍ରତ କରିବ। ତେଣୁ ଶିବଜୀ ଚିନ୍ତା କରୁଛନ୍ତି, ମୁଁ ତ କାମାରି, ମୋର କ'ଣ କାମ ଭାବ ଜାଗ୍ରତ କରିବ। ତେଣୁ ସେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ତଥାପି ମୁଁ ଟିକେ ଦେଖିବା ପାଇଁ ଚାହୁଁଛି, ଗୋଟେ ଥର ଟିକେ ଦେଖାନ୍ତୁ ସେ ରୂପ। ତେଣୁ ଏହିଭଳି ଭାବରେ କହୁଥିଲା ବେଳେ ଭଗବାନ ଚାଲିଗଲେ, ଅଦୃଶ୍ୟ ହୋଇଗଲେ ଏବଂ ଭଗବାନ ଯେଉଁ ମୋହିନୀ ରୂପରେ ଧାରଣ କରି ବୈକୁଣ୍ଠ ଲୋକରେ ଯେତେବେଳେ ଦେଖାଉଛନ୍ତି ସେତେବେଳେ ଶିବଜୀ ମଧ୍ୟ ତାଙ୍କ ପ୍ରତି ତାଙ୍କର କାମ ଭାବ ଜାଗ୍ରତ ହୋଇଥିଲା। କିନ୍ତୁ ନାରଦ ମୁନି ଯେତେବେଳେ ସିଏ ଧ୍ୟାନ କରୁଥିଲେ, ତପସ୍ୟା କରୁଥିଲେ, ସିଏ ମାୟା ଦ୍ୱାରା ଗ୍ରସ୍ତ ହୋଇନଥିଲେ, ତାଙ୍କର କୌଣସି କାମ ଭାବ ଜାଗ୍ରତ ହୋଇନଥିଲା। ତେଣୁ ସିଏ ବହୁତ ନିଜକୁ ବହୁତ ଗର୍ବିତ ହୋଇଯାଇଥିଲେ, ଗର୍ବିତ ହୋଇକରି ଆସି କହୁଛନ୍ତି, ଯାଉଛନ୍ତି ବୈକୁଣ୍ଠ ଲୋକ ନାରାୟଣ ଭଗବାନ ପାଖକୁ ଯାଉଛନ୍ତି। ସେ କହିବେ, ପ୍ରଭୁ ମୁଁ ଆପଣଙ୍କ ମାୟାକୁ ଜୟ କରିଗଲି, ଆପଣ ଯେଉଁ କହିଥିଲେ ନା ଭଗବତ ଗୀତାରେ ମମ ମାୟା ଦୂରତୟା, ମୁଁ କିନ୍ତୁ ସେ ମାୟାକୁ ଦୂର କରିଗଲି, ଦୂର ହୋଇଗଲି ବା ମାୟାକୁ ପାର ହୋଇଗଲି, ଏ କଥା କହିବା ପାଇଁ ଯାଉଛନ୍ତି। ତେଣୁ ଗୋଟାଳ ଗଲାବେଳକୁ ବାଟରେ କୈଳାସ ପର୍ବତ ଦେଇ ଯାଉଛନ୍ତି। ଶିବଜୀ ପଚାରିଲେ, ନାରଦ କୁଆଡ଼େ ଯାଉଛ? ନା ମୁଁ ଯାଉଛି ଭଗବାନ ପାଖକୁ ବୈକୁଣ୍ଠ ଲୋକ। ନା କ'ଣ ପାଇଁ? ନା ମୁଁ ବର୍ତ୍ତମାନ କାମକୁ ଜିତିଗଲି, ଆପଣ ଯଦି କାମ ଦ୍ୱାରା ହାରିଗଲେ, ଭଗବାନଙ୍କର ମୋହିନୀ ରୂପ ଦେଖି ହାରିଯାଇଥିଲେ, ତାଙ୍କ ପ୍ରତି କାମ ଭାବ ଜାଗ୍ରତ ହୋଇଥିଲା, କିନ୍ତୁ ମୁଁ ସେ କାମକୁ ଜୟ କରିଯାଇଛି। ନା ତମେ ଯେତେବେଳେ ଯାଉଛ ବୈକୁଣ୍ଠ ଲୋକ, ଭଗବାନ କଥା କହିବ ନାହିଁ। କିନ୍ତୁ ନାରଦ ମୁନି ଚିନ୍ତା କଲେ, ଏ ଶିବଜୀ ଇଏ ନିଜେ ପରାସ୍ତ ହୋଇଯାଇଥିଲେ, ସେଥିପାଇଁ ମୋତେ ମନା କରୁଛନ୍ତି କହିବା ପାଇଁ, କିନ୍ତୁ ମୁଁ କାହିଁକି କହିବି ନାହିଁ, ମୁଁ ତ ମାୟା ପାର ହୋଇଯାଇଛି। ତେଣୁ ସେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ଭଗବାନ ଯାଇ କହିଦେଲେ, ପ୍ରଭୁ ମୁଁ ମାୟାକୁ ଜିତିଗଲି, ଆପଣ ଯଦି କହୁଥିଲେ ମୋ ମାୟା ଦୂରଦୟା, କିନ୍ତୁ ମୁଁ ପାର ହୋଇଗଲି। ତେଣୁ ସେ ଫେରୁଛନ୍ତି, ଭଗବାନ କହିଲେ ବହୁତ ବଢ଼ିଆ ହେଲା, ତମେ ହିଁ ଏକା ପାରିବେ, ନହେଲେ ଆଉ କି ପାର ହୋଇପାରିବେ ନାହିଁ। ଏଇଭଳି କହି ନାରଦ ମୁନି ଯେତେବେଳେ ଆସୁଛନ୍ତି, ସେତେବେଳେ ଭଗବାନ ଦେଖେଇ ଦେଲେ, କ'ଣ ମାୟାକୁ ମୋର ପାର ହୋଇଛ କହି ଗୋଟେ ମାୟା ବିସ୍ତାର କରିଦେଲେ। ଗୋଟେ ବହୁତ ସୁନ୍ଦର ରାଜାଙ୍କ ରାଜପ୍ରସାଦ ଭିତରେ ପଶିଗଲେ, ସେ ରାଜାଙ୍କର କନ୍ୟା ଯେଉଁ ଅଛନ୍ତି, ସେ କନ୍ୟାର ଯେଉଁ ସ୍ୱୟମ୍ବର ଚାଲିଛି, କନ୍ୟାର ରୂପ ଦେଖି ଇଏ ଯେଉଁ ମାୟାକୁ ପାର ହୋଇଯାଇଥିଲେ ଚିନ୍ତା କରୁଥିଲେ, ସେ ପୁଣି ମାୟା ଗ୍ରସ୍ତ ହୋଇଗଲେ। ସେ କନ୍ୟାକୁ ଦେଖି ନାରଦ ମୁନି ସେ ହେଉଛନ୍ତି ଆଜୀବନ ବ୍ରହ୍ମଚାରୀ, କିନ୍ତୁ ତାଙ୍କର କାମ ଭାବ ଜାତ ହେଲା, କହିଲେ ମୁଁ ଆପଣ ବିବାହ କଲେ ତାହେଲେ ପ୍ରକୃତରେ ମୋ ଜୀବନ ସାର୍ଥକ ହୋଇଯିବ, ଏଇଭଳିଆ ମୁଁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ବ୍ରହ୍ମଚାରୀ ରହିଲି, ମୁଁ କାହିଁକି ଆଗରୁ ଆଙ୍କୁ ବିବାହ କଲେ ନାହିଁ, ଏଇଭଳିଆ ଚିନ୍ତା କରୁଛନ୍ତି। ତେଣୁ କହିଲେ ବର୍ତ୍ତମାନ ତ ମୋର ରୂପ ଏତେ ସୁନ୍ଦର ନୁହଁ, ଏତେ ସ୍ୱୟଂବର ଆରମ୍ଭ ହେଉଛି, ବିଷ୍ଣୁଙ୍କର ରୂପ ହରିଙ୍କ ରୂପ ଅତ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ଶ୍ରେଷ୍ଠ ରୂପ, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ଯେଉଁ ରହିଛି ତାଙ୍କର ସୌନ୍ଦର୍ଯ୍ୟରେ ମଧ୍ୟ ସେ ତାଙ୍କ ସହିତ କିଛି ସମାନ ହୋଇପାରିବେ ନାହିଁ। କୋଟି କନ୍ଦର୍ପ କମନୀୟ ବିଶେଷ ଶୋଭମ, କନ୍ଦର୍ପ କୋଟି କମନୀୟ କନ୍ଦର୍ପ, କୋଟିଏ କନ୍ଦର୍ପ ରୂପକୁ ମଧ୍ୟ ଭଗବାନ ରୂପ ଧିକାର କରେ। ତେଣୁ ଆଜି ସେ ଫେରିଲେ, ପୁଣି ବୈକୁଣ୍ଠ ଲୋକ ଫେରିଲେ, ତ ବୈକୁଣ୍ଠରେ ଭଗବାନ ଦେଖିଲେ କହିଲେ ନାରଦ ପୁଣି କ'ଣ ଆସିଲ? ତା ପ୍ରଭୁ ଗୋଟେ ମୋର ପ୍ରାର୍ଥନା ଅଛି, ଗୋଟେ ଭିକ୍ଷା ଅଛି ମୋର। ନା କ'ଣ? ତୁମର ମାୟାକୁ ଜୟ କରିଯାଇଛି, ପୁଣି କ'ଣ ଭିକ୍ଷା କରୁଛ? ନା ନାହିଁ ପ୍ରଭୁ, ଗୋଟେ ଦରକାର ଅଛି ଗୋଟେ। ନା କ'ଣ? ମୋତେ ଆପଣଙ୍କ ଭଳି ରୂପ ଗୋଟେ ଦିଅନ୍ତୁ, ଆପଣଙ୍କ ଭଳି ମୋର ରୂପ ଦରକାର। ନା ହଉ ତଥା ଆସ୍ତୁ, ହଉ ଯାଅ। ତେଣୁ ଆପଣଙ୍କ ରୂପ କହିଲେ ହରିଙ୍କ ରୂପ, ହରି ଅର୍ଥ ହେଉଛି ମଧ୍ୟ କ'ଣ, ମାଙ୍କଡ଼ ମଧ୍ୟ ହରି କହନ୍ତି ଭଗବାନ, ଭଗବାନ ତାଙ୍କୁ ମର୍କଟ ରୂପ ଦେଇଦେଇଛନ୍ତି। ତେଣୁ ନାରଦ ମୁନି ଆସି ସେ ସ୍ୱୟଂବର ସଭାରେ ବସିକିରି ଚିନ୍ତା କରୁଛନ୍ତି, ମୁଁ ତ ବର୍ତ୍ତମାନ ହରିଙ୍କର ରୂପ ପାଇଯାଇଛି, ଆଉ ଇଏ କନ୍ୟା ଜଣକ ଆଉ କାହାକୁ ବିବାହ କରିବ? ମୋତେ ହିଁ ବିବାହ କରିବ ସେ। କିନ୍ତୁ ସେ କନ୍ୟା ଜଣକ ସ୍ୱୟଂବର ମାଳା ଧାରଣ କରିକିରି ବରମାଳା ଧରି ବୁଲୁଛନ୍ତି ଚାରିଆଡ଼େ। ନାରଦ ମୁନି ଚାରିଆଡ଼େ ସେ ଯୁଆଡ଼େ ଯାଉଛନ୍ତି ତାଙ୍କ ପାଖରେ ଯାଇ ଠିଆ ହେଇଯାଉଛନ୍ତି, ମୋତେ ଟିକେ ଦେଖିଲେ ମୋ ଦ୍ୱାରା ମୋହିତ ହେଇକି ସେ ମୋତେ ବରଣ କରିବେ। କିନ୍ତୁ ସିଏ ରାଜକନ୍ୟା ତାକୁ ଦେଖି ମୁହଁ ବୁଲେଇ ଦେଉଛନ୍ତି, ଇଏ ମର୍କଟକୁ କିଏ ବିବାହ କରିବ? ଏଇଭଳି କହି ଯେତେବେଳେ ଅନ୍ତିମରେ ଭଗବାନ ଗୋଟେ ସ୍ଥାନରେ ବସିଛନ୍ତି, ତେଣୁ ତାଙ୍କୁ ଯାଇ ବରଣମାଳ ଦେଲେ। ତେଣୁ ସେତେବେଳେ ସେ ଜାଣିଲେ, ନାରଦ ଜାଣିଲେ ପ୍ରକୃତରେ ଭଗବାନ ଯେଉଁ ମାଗିଥିଲେ ତାଙ୍କ ରୂପ ମୋତେ ସେଇ ମର୍କଟ ରୂପ ଦେଲେ। ତେଣୁ ଭଗବାନ ତାଙ୍କୁ ଅଭିଶାପ ଦେଲେ, କହିଲେ ପ୍ରଭୁ ମୁଁ କିଛି ତୁମକୁ ଆପଣଙ୍କୁ କେବେ ପ୍ରାର୍ଥନା କରିନି, କିଛି ଗୋଟିଏ ଥର ପ୍ରାର୍ଥନା କରିଥିଲି ଗୋଟେ ସୁନ୍ଦର ରୂପ ଦେବା ପାଇଁ, ଆପଣ ଏଭଳି ସୁନ୍ଦର ରୂପ ଦେଲେ, ମର୍କଟ ରୂପ ଦେଲେ। ତେଣୁ ମୁଁ ଅଭିଶାପ ଦେଉଛି, ଆପଣ ମଧ୍ୟ ଆପଣଙ୍କ ଯେତେବେଳେ ପତ୍ନୀ ହରଣ ହୋଇଯିବେ ସେତେବେଳେ ଆପଣ ଏଇ ମର୍କଟର ସାହାଯ୍ୟ ନେଇ ଆପଣ ସ୍ତ୍ରୀକୁ ଫେରିପାରିବେ। ମୁଁ ବର୍ତ୍ତମାନ ମୋର ସ୍ତ୍ରୀକୁ ମୋ ଏଇଟାକୁ ବିବାହ କରିଥାନ୍ତି, ଆପଣ ନେଇଗଲେ ମୋର ସ୍ତ୍ରୀକୁ। ତେଣୁ ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଇଥିଲେ, ପ୍ରକୃତରେ ଭଗବାନଙ୍କର ତ୍ରେତା ଯୁଗରେ ଭଗବାନ ଯେଉଁ ରାମଚନ୍ଦ୍ର ହିସାବରେ ଆସିଥିଲେ ସେଇ ଘଟଣାଟି ହେଇଥିଲା, ନାରଦଙ୍କ ଅଭିଶାପରେ ହେଇଥିଲା ବୋଲି କୁହାଯାଉଛି ଏଇ ଘଟଣାଟି। ତେଣୁ ଏ ଯେଉଁ କାମ ପ୍ରଭାବ ରହିଛି, ଏ କାମ ପ୍ରଭାବରୁ କେହି ମୁକ୍ତ ହେଇପାରିନାହାନ୍ତି। ମହାନ ମହଦ ମହାନ ବ୍ୟକ୍ତି ମଧ୍ୟ ବିଦ୍ୱାନ ସମୟ ବି କରିଛନ୍ତି, ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ତାଙ୍କ ଉପରେ ଏହି କାମ ପ୍ରଭାବ ରହିଛି। ଆମେ ଦେଖିଲେ ବ୍ରହ୍ମା ଶିବ ଏମାନେ ସବୁ ମଧ୍ୟ କାମ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେଣୁ ବର୍ତ୍ତମାନ ଯେହେତୁ ଭଗବାନ କୃପା କଲେ, ବ୍ରହ୍ମାଙ୍କ ଉପରେ କୃପା କଲେ, କହିଲେ ଯାହା ଏଇ ଲୀଳାଟି ଆମେ ଚାହୁଁଥିଲୁ କରିବା ପାଇଁ ତୁମେ କରିଦେଲ, ତେଣୁ ଏଇଟା ଦେଖେଇଦେଲ ଯେ ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେମାନେ ମଧ୍ୟ କାମ ମୋହିତ ହୋଇଯାଇପାରିବେ। କିନ୍ତୁ ଭଗବାନ ସେ କେବେ କାମ ମୋହିତ ହୁଅନ୍ତି ନାହିଁ, ଆ ପୂର୍ବରୁ ଆମେ କହିଛୁ ସେ କଥା। ତେଣୁ ଭଗବାନ କୃପାରୁ ବର୍ତ୍ତମାନ ବ୍ରହ୍ମାଙ୍କର ପ୍ରକୃତିସ୍ଥ ହେଲେ, ତାଙ୍କର ବର୍ତ୍ତମାନ ସ୍ମୃତି ଫେରିପାଇଲେ, ସ୍ମୃତି ଫେରିପାରିଲା ପରେ ସେ ବର୍ତ୍ତମାନ ବହୁତ ରଜିତ ହେଲେ, ଏଇଠି ସେ କଥା କୁହାଯାଉଛି। ସଇଥଂ ଗୁଣନ୍ତ ପୁତ୍ରାନ୍, ପୁଅମାନେ ଏଇ ମରିଚି ଅତ୍ରି ଅଙ୍ଗିରସ ପୁଲସ୍ତ ପୁଲହ କ୍ରତୁ ଇତ୍ୟାଦି ସେମାନେ ଯେଉଁ ବିଭିନ୍ନ ପ୍ରକାର ପ୍ରାର୍ଥନା କଲେ, ବର୍ତ୍ତମାନ ସେ ଶୁଣିବା ପାଇଁ ଆରମ୍ଭ କଲେ, କହିଲେ ସତ କଥା ତ। ପୁରୋ ଦୃଷ୍ଟା ପ୍ରଜାପତି, ଏମାନେ ସବୁ ପ୍ରଜାପତି ଏବଂ ସିଏ ହେଉଛନ୍ତି ପ୍ରଜାପତି ପତି, ପ୍ରଜାପତିଙ୍କର ମଧ୍ୟ ଇଏ ହେଉଛନ୍ତି ପତି, ତାଙ୍କର ଶ୍ରେଷ୍ଠ, ତାଙ୍କଠାରୁ ଉନ୍ନତ ସ୍ତର। କିନ୍ତୁ ତଥାପି ପ୍ରଜାପତିଙ୍କର ଯେଉଁ ବୁଦ୍ଧି ଥିଲା ସେ ବୁଦ୍ଧି ମୋର ନଷ୍ଟ ହୋଇଯାଇଥିଲା, ଯାହା ହଉ ଭଗବାନ କୃପାରୁ ବର୍ତ୍ତମାନ ମୁଁ ସେ ବୁଦ୍ଧିଟି ଫେରିପାଇଛି। ପ୍ରଜାପତି ପତି ତତ୍ୟାଜ ପୀଡ଼ିତା ସଦା, ତେଣୁ ସେଇଟାକୁ ବର୍ତ୍ତମାନ ଲଜ୍ଜା ବୋଧ କଲେ, ସେତେବେଳେ ଲଜ୍ଜା ବୋଧ କରୁନଥିଲେ, କାରଣ ସେତେବେଳେ ପାଗଳ ଅବସ୍ଥାରେ ଥିଲେ। ପାଗଳ ଯେଉଁ କୁହାଯାଇଛି ଭାଗବତ ପଞ୍ଚମ ସନ୍ଦେହ ପଞ୍ଚମ ଅଧ୍ୟାୟରେ ଋଷଭଦେବ କହୁଛନ୍ତି ସେ କଥା, ତାଙ୍କ ପୁତ୍ରମାନଙ୍କୁ କହୁଛନ୍ତି, ନୂନଂ ପ୍ରମଥ କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତ ଆତ୍ମତି ନ ସାଧୁ ମନେ ଯତ୍ ଆତ୍ମନୋୟମ ଅସନ୍ନ ପିପ୍ଲେଶ ଦାସ ଦେହ। ନୂନଂ ପ୍ରମଥ, ଜଣେ ଯେତେବେଳେ ପାଗଳ ହୋଇଯାଉଛି ସେତେବେଳେ ଯେକୌଣସି ପାପ କାର୍ଯ୍ୟ କରିବାକୁ ସେ ପଶ୍ଚାତ୍ପଦ ହେଉନାହିଁ। କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତ ଆତ୍ମତି, ଇନ୍ଦ୍ରିୟ ପ୍ରୀତି ପାଇଁ ଯେତେ ବଡ଼ ପାପ କାର୍ଯ୍ୟ ହେଲେ ମଧ୍ୟ ପଶ୍ଚାତ୍ପଦ ହେଉନଥିଲେ, ଜାଣିଲେ ମଧ୍ୟ ଯେ ଏହି ପାପ କାର୍ଯ୍ୟର ଫଳସ୍ୱରୂପ ମୋତେ ନର୍କ ଭୋଗ କରିବାକୁ ପଡ଼ିବ, କିନ୍ତୁ ତଥାପି ସେମାନେ ସେଇ ଯେହେତୁ ପାଗଳ ଅବସ୍ଥାରେ ଅଛନ୍ତି ତେଣୁ ସେ ବିକର୍ମ କରୁଥିଲେ। ଅର୍ଜୁନ ମଧ୍ୟ ସେହି ପ୍ରଶ୍ନ ପଚାରିଥିଲେ ଭଗବାନଙ୍କୁ, ପ୍ରଭୁ କାହିଁକି ଲୋକମାନେ ଏଭଳି ପାପ କାର୍ଯ୍ୟ କରୁଛନ୍ତି? ଆଚ୍ଛା, କେନ ପ୍ରଯୁକ୍ତ ଏବଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସ୍ନେୟ ବଳାଦୀପ ନିୟୋଜିତ, ହେ ବାସ୍ନେୟ ହେ ବିଷ୍ଣୁ ବଂଶର ଶ୍ରେଷ୍ଠ, ଆପଣ ଶ୍ରେଷ୍ଠ ଆପଣ ବିଷ୍ଣୁ ଋଷଭ, ଆପଣ ମୋତେ କୁହନ୍ତୁ ପ୍ରକୃତରେ କାହିଁକି ଲୋକମାନେ ଏଭଳି ଭାବରେ ପାପ କାର୍ଯ୍ୟ କରୁଛନ୍ତି? ଯଦିଓ ସେମାନେ ଚାହୁଁନାହାନ୍ତି, ଜଣେ ନଚାହିଁଲେ ମଧ୍ୟ ଜବରଦସ୍ତି ତାଙ୍କୁ କିଏ ସେ କାର୍ଯ୍ୟରେ ନିଯୁକ୍ତ କରୁଛି ସେ ପାପ କାର୍ଯ୍ୟରେ। ତେଣୁ ଭଗବାନ ଶ୍ରୀକୃଷ୍ଣର ଉତ୍ତରରେ କେତେଗୁଡ଼ିଏ ଶ୍ଳୋକ କହିଥିଲେ, ତେଣୁ ଅନ୍ତିମରେ କହିଥିଲେ ଏ କାହିଁକି କରୁଛନ୍ତି ନା କାମ ଦ୍ୱାରା ମୋହିତ ହୋଇକି ସବୁ କାର୍ଯ୍ୟ କରୁଛନ୍ତି, ରଜଗୁଣର ପ୍ରଭାବରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ତୁମର ବୁଦ୍ଧିକୁ ଯଦି ମୋ ବୁଦ୍ଧିରେ ଲଗେଇବ, ଏବଂ ବୁଦ୍ଧ୍ୱା ପରମ ବୁଦ୍ଧ୍ୱା ସଂସ୍ତବ୍ୟାତ୍ ମାନବାତ୍ମନା ଜୟ ଶତ୍ରୁ ମହାବାହୋ କାମ ରୂପଙ୍କୁରା ସଦନ, ଏ ବୁଦ୍ଧିକୁ ଯଦି ମୋ ବୁଦ୍ଧିରେ ଲଗେଇବ ତାହେଲେ ତୁମେ ଏ କାମରୂପକ ଯେଉଁ ଅପାର ସମୁଦ୍ର ରହିଛି ତାକୁ ପାର ହୋଇଯାଇପାରିବ। ତେଣୁ ବ୍ରହ୍ମା ମଧ୍ୟ ଆଜି ତାଙ୍କର ବୁଦ୍ଧିକୁ ବ୍ରହ୍ମାଙ୍କ ବୁଦ୍ଧି ସହିତ ଲଗଉ ଭଗବାନଙ୍କ ବୁଦ୍ଧି ସହିତ ଲଗଉଛନ୍ତି। ବୁଦ୍ଧି ଦ୍ୱାରା ରହିବା ଦ୍ୱାରା ସେ କାମକୁ କାମରୂପକ ସାଗରକୁ ପାର ହୋଇଗଲେ।
ଜୟ ଶ୍ରୀ ରାଧା ମଧୁମ ଯୋଗୀ।
ତେଣୁ ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି ମୁଁ ବ୍ରହ୍ମା ହେଇକିରି ଏଭଳି ଭାବରେ କାର୍ଯ୍ୟ କରିଦେଲି, ଏଇଟା ଗୋଟେ ଠିକ ଉଚିତ ଶିକ୍ଷା ହେଲା ନାହିଁ ଜନସମାଜ ପାଇଁ। ମୁଁ ହେଉଛି ମନୁଷ୍ୟମାନଙ୍କ ପ୍ରତି ଶ୍ରେଷ୍ଠ, ଜନସମାଜ ପ୍ରତି ଇଏ ଗୋଟେ ଠିକ ଉଦାହରଣ ପ୍ରସ୍ତୁତ ହେଇପାରିଲା ନାହିଁ। ତେଣୁ ସେ ବର୍ତ୍ତମାନ ଲଜ୍ଜିତ ହେଉଛନ୍ତି, ବ୍ରୀଡ଼ିତ ସଦା ଲଜ୍ଜିତ ହେଲେ। ତେଣୁ ବର୍ତ୍ତମାନ କ'ଣ କରାଯିବ? ଏତେ ସରିଗଲାଣି କାମ, ଏଭଳି ଭାବରେ ମୋର କାମ ଭାବନା ଆସିଯାଇଥିଲା। ଯଦି ମୁଁ ତ୍ୟାଗ କଲି କିନ୍ତୁ ତଥାପି ଏଇ ଯେଉଁ କାମ ଭାବନା ପ୍ରଦର୍ଶନ କଲି, ଏଇ କାମ ଭାବ ପ୍ରଦର୍ଶନ କରୁଥିବା ଦ୍ୱାରା ମରିଚିଙ୍କର 6 ପୁତ୍ର ଥିଲେ, ମରିଚିଙ୍କର ଯେଉଁ କଳା ନାମକ ପତ୍ନୀ ଅଛନ୍ତି ତାଙ୍କଠାରୁ ପୁତ୍ର ହେଉଛନ୍ତି କଶ୍ୟପ, କିନ୍ତୁ ଆଉ ଜଣେ ପତ୍ନୀ ଥିଲେ, ସେ ପତ୍ନୀଙ୍କର 6 ଜଣ ପୁତ୍ର ଥିଲେ, ସେ ପୁତ୍ରମାନେ ହସି ଦେଇଥିଲେ। ସେଥିପାଇଁ ବ୍ରହ୍ମାଙ୍କର ପ୍ରତି ମାନେ ଯେଉଁ ଅପରାଧ କରିଥିଲେ ତା ଫଳରେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଲା, ସେମାନେ ତାଙ୍କର ପତନ ହୋଇଗଲା। ସେମାନେ ହିରଣ୍ୟକଶିପୁଙ୍କର 6 ପୁତ୍ର ହୋଇକି ଆସିଲେ, ପୁଣି ସେଠୁ ମଧ୍ୟ ପତନ ହୋଇକରି ଦେବକୀଙ୍କର 6 ପୁତ୍ର ରୂପରେ ଆସିଥିଲେ, ଏବଂ ତା ଫଳରେ ସେ ପୁଣି ଭଗବାନ କୃପାରୁ ସେ ଦେବକୀଙ୍କର ସ୍ତନ୍ୟପାନ କରି ଯେଉଁ ସ୍ତନ୍ୟକୁ ଭଗବାନ କୃଷ୍ଣ ସ୍ୱୟଂ ପାନ କରିଥିଲେ ସେହି ସ୍ତନ୍ୟପାନ କରିବା ଦ୍ୱାରା ସେ ଅପରାଧରୁ ମୁକ୍ତ ହୋଇଥିଲେ। ତେଣୁ ମରିଚିଆଦି ଋଷିମାନେ ଯଦିଓ ବ୍ରହ୍ମାଙ୍କୁ ତାଙ୍କର ପିତାଙ୍କୁ ବହୁତ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ନିବର୍ତ୍ତଉଛନ୍ତି, ତେଣୁ ସେଥିରେ ସେ ତାଙ୍କର ଅପରାଧ ହୋଇନି, କିନ୍ତୁ ମରିଚିଙ୍କର ସେ 6 ପୁତ୍ର ସେ ହସି ଦେଇଥିବାରୁ ଅପରାଧ ହୋଇଥିଲା। ସେଥିପାଇଁ ତାଙ୍କୁ 6 ପୁତ୍ର ରୂପରେ ଆସିବାକୁ ପଡ଼ିଥିଲା, ଦେବୀଙ୍କର 6 ପୁତ୍ର ରୂପରେ ଆସିବାକୁ ପଡ଼ିଥିଲା। ଏବଂ ଆର ମଧ୍ୟ ସିଗ୍ନିଫିକାନ୍ସ ବହୁତ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ 6 ପୁତ୍ର, ଏଇ 6 ରିପୁ ଆମର ରହିଛି, ଏହାକୁ 6 ରିପୁକୁ ପାର ହେବା ବହୁତ ଅସମ୍ଭବ। ଆମର ସିସ୍ମତ ଜଣେ କହୁଥିଲେ, ସୁବକ ସ୍ୱାମୀ ମହାରାଜ କହୁଥିଲେ, ଯେଉଁ ଆପଣ ଜାଣିଥିବେ ଅଗସ୍ତ୍ୟ ଋଷି ଜଣେ ଥିଲେ ଯିଏକି ସମଗ୍ର 7 ସମୁଦ୍ରକୁ ଚଳୁ କରିଦେଇଥିଲେ, 7 ସମୁଦ୍ର ଚଳୁ କରିଦେଇଥିଲେ। ଏଇ କଥା ଯେତେବେଳେ ପଚାରିଥିଲେ ଶିବକ ସ୍ୱାମୀ ମହାରାଜ ଗୌରଙ୍ଗ ସ୍ୱାମୀ ମହାରାଜଙ୍କୁ, ସେତେବେଳେ ସେ କହୁଥିଲେ ତା'ର ସିଗ୍ନିଫିକାନ୍ସ କ'ଣ, ତା'ର ଅର୍ଥ କ'ଣ? ତା'ର ଅର୍ଥ ହେଉଛି ଏଇଟା, ଯେଉଁ ଆମର ଯେଉଁ ହେଉଛି ଗ୍ରାମ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ଯେଉଁ 6 ରିପୁ ରହିଛନ୍ତି ଆକୁ ପାର କେହି ହୋଇପାରିବେ ନାହିଁ। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ କୃପା ପ୍ରାପ୍ତ ହେବେ ସେତେବେଳେ ସହଜରେ ଏଇ 6 ସମୁଦ୍ର ଭଳି ଥିଲେ ମଧ୍ୟ ତାକୁ ଚଳୁ କରିଦେବେ ସେମାନେ। ଭଗବାନ ଭକ୍ତ ହିଁ ଏଇଟାକୁ ଚଳୁ କରିପାରିବେ, ନହେଲେ ଆଉ କେହି କରିପାରିବେ ନାହିଁ, ସମସ୍ତେ କାମ କ୍ରୋଧର ଅଧୀନରେ ରହିଯାଇଛନ୍ତି। ତେଣୁ ବ୍ରହ୍ମା ବର୍ତ୍ତମାନ ଚିନ୍ତା କଲେ ଏ ଯେଉଁ ଅପରାଧ ହୋଇଗଲା, ଏ ଅପରାଧରୁ କେମିତି ମୁଁ ମୁକ୍ତ ହେବି? ତେଣୁ ସେ କ'ଣ କଲେ ନା ତନ୍ୱଂ ତତ୍ୟାଗ ପ୍ରଜାପତି ପତି, ପ୍ରଜାପତିଙ୍କର ପତି ହେଉଛନ୍ତି ସେହି ବ୍ରହ୍ମା, ସେ ତାଙ୍କର ଶରୀରକୁ ତ୍ୟାଗ କରିଦେଲେ, ତନ୍ୱଂ ତତ୍ୟାଗ ତ୍ୟାଗ କରିଦେଲେ, ଆଉ ଗୋଟେ ଶରୀର ଗ୍ରହଣ କଲେ। ତାଙ୍କର ଶକ୍ତି ରହିଛି, ସେ ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟେ ଶରୀର ଗ୍ରହଣ କରିପାରିବେ, ତେଣୁ ସେ ଶରୀରକୁ ତ୍ୟାଗ କରିଦେଲେ। ତେଣୁ ସେ ଯେଉଁ ଶରୀରକୁ ତ୍ୟାଗ କଲେ ସେ ଶରୀରଟା କ'ଣ ହେଲା ନା ତାଂ ଦିଶୋ ଜବ୍ରୁ ଘୋରା, ତାଂ ସେଇ ଯେଉଁ ଶରୀରକୁ ତ୍ୟାଗ କଲେ ସେ 10 ଦିଗ ରହିଛି, ଆମର 4 ଦିଗ ଯେଉଁ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ରହିଛି, 4 କୋଣ ରହିଛି, ନୈଋତ୍ୟ ଅଗ୍ନି ବାୟୁ ଏବଂ ଈଶାନ୍ୟ କୋଣ ଏବଂ ଉପର ଏବଂ ତଳ, ଏଭଳି ଭାବରେ 10 ଦିଗ ରହିଛି। ଏ 10 ଦିଗକୁ କ'ଣ କଲେ ନା ଜବ୍ରୁ ଘୋରାଂ ନିହାରଂ ଯତ୍ ବିଦୁସ୍ତମ, ନିହାର ରୂପରେ ଯେଉଁ ଅନ୍ଧକାର, ଯେଉଁ ନିହାର ଯେମିତି କୁହୁଡ଼ି ଇତ୍ୟାଦି ହୁଏ, ନିହାର ଯେଉଁ କୁହୁଡ଼ି ଯେତେବେଳେ ସୂର୍ଯ୍ୟ ଉଦୟ ନ ହେବା ପର୍ଯ୍ୟନ୍ତ କୁହୁଡ଼ି ମାଡ଼ିଯାଇଥିବୁ, କିଛି ଦୂଷିବନି, ଆଗରେ କ'ଣ ଅଛି ଦୂଷିବନି। ଆମେ ଥରେ ଯାଇଥିଲୁ କୁମ୍ଭମେଳା ଯାଇଥିଲୁ, ଏଲାହାବାଦରେ ପଡ଼ିଥିଲା ପୂର୍ଣ୍ଣ କୁମ୍ଭ, ବହୁତ ବର୍ଷ ପରେ ପଡ଼ିଥିଲା ସେ ସମୟରେ, ଅନେକ ବର୍ଷ ତଳର କଥା। ଯେତେବେଳେ ଆମେ ଆସୁଛୁ ଚାରିଆଡ଼େ କୁହୁଡ଼ି, କିଛି ଦୂଷୁନି। ଯେତେବେଳେ ଗାଡ଼ି ଫାଡ଼ି ସେଠି ନଥିଲା, ସେଠିକି ଆସୁନଥିଲା, ବହୁତ ଦୂର ଗଲା ପରେ ସେ ଗାଡ଼ି ଫାଡ଼ି ଆସିବ, ତେଣୁ ଏତେ କୁହୁଡ଼ି ଯେତେବେଳେ କିଛି ଦୂଷୁନଥିଲା ଏତେ କୁହୁଡ଼ି। କିନ୍ତୁ ଯେତେ କୁହୁଡ଼ି ହେଲେ ମଧ୍ୟ ସୂର୍ଯ୍ୟଙ୍କର ଆଲୋକରେ ସେ କୁହୁଡ଼ି ନଷ୍ଟ ହୋଇଯାଏ। ଆମର ଏ କଥା ଭଗବାନ ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ଏ ଯେଉଁ ଭାଗବତ ପଞ୍ଚମ ସ୍କନ୍ଧରେ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କ ବିଷୟରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଅଠେଇଶଟି ନର୍କ। ତେଣୁ ପରୀକ୍ଷିତ ମହାରାଜ ଶୁଣି ତାଙ୍କର ଭୟ ହୋଇଯାଇଛି। ସେ ଚିନ୍ତା କରୁଛନ୍ତି ଯେ ମାନବ ସମାଜ ଯେଉଁ ରହିଛନ୍ତି, ସେ ତ ରାଜା ଥିଲେ, ପ୍ରଜାମାନଙ୍କୁ କେମିତି ଶାସନ କରିବା ସେ ଜାଣିଥିଲେ, ପ୍ରଜାମାନଙ୍କୁ କେମିତି ମଙ୍ଗଳ ହେବ ସେଥିପାଇଁ ସେ ଚିନ୍ତା କରୁଥିଲେ। ତେଣୁ ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି ଯେ ଯେଉଁ ଏଇଭଳି ଭାବରେ ବ୍ୟବସ୍ଥା ହୋଇଛି, ଅଠେଇଶଟି ନର୍କ ରହିଛି, ସମସ୍ତେ ଜାଣନ୍ତେ ହେଉ ବା ଅଜାଣତରେ ହେଉ ସମସ୍ତେ ପାପ କାର୍ଯ୍ୟ କରୁଛନ୍ତି, ତେଣୁ ଏ ପାପ କାର୍ଯ୍ୟରୁ କେମିତି ସେ ମୁକ୍ତ ହୋଇପାରିବେ ଯେ ସେ ନର୍କରୁ ମୁକ୍ତ ହେବେ। ନର୍କରୁ ମୁକ୍ତ ହେବାର ତ କୌଣସି ପନ୍ଥା ମୁଁ ଦେଖୁନାହିଁ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଷଷ୍ଠ ସ୍କନ୍ଧର ଆରମ୍ଭରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଏ ପ୍ରଭୁ ସୁଖଦେବ ସ୍ୱାମୀ, ଆପଣ ତ ଲୋକମାନେ ଦେଖୁଛି ସମସ୍ତେ ଜାଣନ୍ତେ ହେଉ ବା ଅଜାଣତରେ ହେଉ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ଆମ ଅଜାଣତରେ ଆମେ ପାଞ୍ଚଟି ପାପ କାର୍ଯ୍ୟ କରୁଛେ, ପଞ୍ଚ ସୁନା ଯାହାକୁ କୁହାଯାଉଛି, ଆମେ ଚାଲିଗଲାବେଳେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଆମେ ଯେତେବେଳେ ଘର ସଫା କରୁଛେ ଝାଡ଼ୁ ଦେଉଛେ ସେ ଛାଞ୍ଚୁଣିରେ ବା ଝାଡ଼ୁରେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଏମିତି ଯେତେବେଳେ ଆମେ ପାଣି ପିଉଛେ, ମାଠିଆ କଳସିରୁ ପାଣି ଅଣେଇକି ପିଉଛେ, ସେମାନେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଆମେ ଗତକାଲି କହୁଥିଲେ ହଳେ ପ୍ରଭୁ, ଏ ଯେଉଁ ରାଜା ହୋଇଥିଲେ ଚିତ୍ରକେତୁ, ତାଙ୍କର କୋଟିଏ ରାଣୀ ଥିଲେ, କୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ପୁତ୍ର ନଥିଲେ, ବହୁତ ମନ ଦୁଃଖ କରୁଥିଲେ। ଥରେ ଅଙ୍ଗିରା ଋଷି ଯେତେବେଳେ ତାଙ୍କ ପାଖରେ ଆସି ପହଞ୍ଚନ୍ତି, ଅଙ୍ଗିରା ଋଷି, ଅଙ୍ଗିରା ନା କିଏ, ଅଙ୍ଗିରା ଋଷି, ଅଙ୍ଗିରା ଋଷି, ତାପରେ ଅଙ୍ଗିରା ଋଷିଙ୍କ ସହିତ କଥୋପକଥନରେ ଅଙ୍ଗିରା ଋଷି କହିଲେ, ହେ ରାଜନ୍, ତମେ ତ ଠିକ୍ ଭାବରେ ରହିଛ ନା ନାହିଁ, କ'ଣ ତମ ମନରେ କାହିଁ ଦୁଃଖ ଦେଖାଯାଉଛି, ମନରେ ଶାନ୍ତି ଥିଲା ଭଳିଆ ଲାଗୁନି। ନା ପ୍ରଭୁ, ଆପଣ ତ ସବୁ ଜାଣନ୍ତି, ମୋର ଯଦିଓ ଗୋଟିଏ ରାଣୀ ଅଛନ୍ତି କିନ୍ତୁ ଗୋଟିଏ ପୁତ୍ର ନଥିଲେ, ଗୋଟିଏ ପୁତ୍ର ନାହିଁ, ଆପଣ କୃପା କରି ମୋତେ ଗୋଟିଏ ପୁତ୍ର ଦିଅନ୍ତୁ। ନା କାହିଁକି ତମେ ପୁତ୍ର ରହ, ସେ ନା ମୋ ରାଜ୍ୟକୁ ସମ୍ଭାଳିବ ସିଏ, ନା ସେ ପୁତ୍ର ଯଦିଓ ହେବ ତମକୁ ଦୁଃଖ ମଧ୍ୟ ଦେବ, ନା କିଛି ଚିନ୍ତା ନାହିଁ, ଦୁଃଖ ଦେଲେ ମଧ୍ୟ ମୋର ଦରକାର, ସେ ଗୋଟିଏ ପୁତ୍ର ଦରକାର। ତେଣୁ ସେ ତାଙ୍କୁ ପୁତ୍ର ପ୍ରଦାନ କରିଥିଲେ, ସେ ପୁତ୍ରଟି ନାମ ହେଇଥିଲା ହର୍ଷଶୋକ। ତେଣୁ ସେ ପୁତ୍ରଟି ପାଇ ଯେଉଁ ରାଣୀଙ୍କର ପୁତ୍ର ହିସାବରେ ସେ ଆସିଥିଲେ ରାଜା, ସେ ରାଣୀ ପ୍ରତି ବେଶୀ ଆସକ୍ତ ହୋଇଗଲେ ଏବଂ ସେ ପୁଅ ପ୍ରତି ବହୁତ ଆସକ୍ତ ହୋଇଗଲେ। ଅନ୍ୟ ଯେଉଁ ତାଙ୍କର 99,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999,999, ଅନ୍ୟମାନଙ୍କୁ ଚିନ୍ତା କଲେନି। ତେଣୁ ସେମାନେ କ'ଣ କଲେ ନା, ସେମାନେ ଚିନ୍ତା କଲେ ଏଇ ପୁଅ ପାଇଁ ରାଜା ଆମକୁ ପଚାରୁନାହାନ୍ତି, ତେଣୁ ତାକୁ ବିଷ ପ୍ରଦାନ କରି ହତ୍ୟା କରିଦେଲେ, ବିଷ ପ୍ରଦାନ କରି ମାରିଦେଲେ। ଛୋଟ 5 ବର୍ଷ ନା କେତେ ବର୍ଷ ହୋଇଥିଲା ବେଳେ ମାରିଦେଲେ। ତେଣୁ ତାହାକୁ ଦେଖି, ମୃତ୍ୟୁବରଣ ଦେଖି ରାଣୀ ଶୋକ କରିବା ସଙ୍ଗେ ସଙ୍ଗେ, ତାଙ୍କର ମା ଶୋକ କରିବା ସଙ୍ଗେ ସଙ୍ଗେ ଅନ୍ୟ ସବୁ ରାଣୀମାନେ ମଧ୍ୟ ଶୋକ କଲେ। କାହିଁକି ନା, ସେମାନେ ଦେଖିବା ପାଇଁ ଶୋକ କଲେ, ଯଦିଓ ସେ ବହୁତ ଆନନ୍ଦ ହେଉଥିଲେ ଭିତରେ। ରାଜା କିନ୍ତୁ ବହୁତ ମନ ଦୁଃଖ ହେଲା, ବହୁତ ଶୋକ କଲେ, ଏତେ ଶୋକ କଲେ ଯେ ତାଙ୍କ କ୍ରନ୍ଧନ ସ୍ୱର୍ଗଲୋକ ପର୍ଯ୍ୟନ୍ତ ମଧ୍ୟ ଚାଲିଗଲା। ତେଣୁ ଅଙ୍ଗିରାଡ଼ୋଶୀ ନାରଦ ମୁନିଙ୍କୁ ଆଣି ଆସି ପହଞ୍ଚିଲେ। ତେଣୁ ସେ ପଚାରିଲେ, ହେ ରାଜା, ତୁମେ କାହିଁକି ଏତେ କ୍ରନ୍ଧନ କରୁଛ? ସେ ଚିହ୍ନି ପାରିଲେନି, ରାଜା ଚିତ୍ରକୁଦ ଚିହ୍ନି ପାରିଲେ ନାହିଁ, ଇଏ ସେଇ ଅଙ୍ଗିରାଡ଼ୋଶୀ ଯେ ମୋତେ ଏଇ ପୁତ୍ର ପ୍ରଦାନ କରିଥିଲେ। ତେଣୁ ତାପରେ ଯେତେବେଳେ ଜାଣିଲେ, ସେତେବେଳେ ସେ କହିଲେ, ପ୍ରଭୁ ମୋର ପୁତ୍ର ଆପଣ ଦେଲେ, କିନ୍ତୁ ଏ ମୃତ୍ୟୁବରଣ କଲା। ନାରଦ ମୁନି କହିଲେ, କିଛି ଚିନ୍ତା ନାହିଁ, ମୁଁ ତାକୁ ବର୍ତ୍ତମାନ ଜୀବନ ଦାନ ଦେବି, କହି ତାକୁ ଜୀବନ ଦାନ ଦେଇଛନ୍ତି। ତେଣୁ ତାଙ୍କୁ ପଚାରୁଛନ୍ତି, ଏ ପୁତ୍ର, ତୁମ ଗୋଟିଏ ମା ଥିଲେ ତୁମର, ଏବଂ ତୁମ ପିତା ତୁମକୁ କେତେ ଆସକ୍ତି ଥିଲେ, ତୁମେ ଏତେ ଶୀଘ୍ର କାହିଁ ଛାଡ଼ି ପଳେଇ ଯାଉଛ? ତୁମ ବୟସ ହେଇନି, ଏତେ କମ୍ ବୟସରେ କାହିଁ ପଳେଇ ଯାଉଛ? ନା ପ୍ରଭୁ, କହୁ, ହେ ମୁନିବର, କେଉଁ ପିତାଙ୍କ କଥା କହୁଛନ୍ତି? ମୋର ତ ଅନେକ ପିତାମାତାଙ୍କୁ ମୁଁ କଟି କଟିକି ଆସିଛି। ନା ଏଇ ଯେଉଁ ପିତାମାତା ବର୍ତ୍ତମାନ ଏଇଠି ଅଛନ୍ତି, ନା ପୂର୍ବଜନ୍ମ କଥା ଆପଣ ଜାଣିନାହାନ୍ତି କି? ଆପଣ ଜାଣିଥିବେ, ପୂର୍ବଜନ୍ମରେ ମୁଁ ଯେଉଁ ଥିଲି, କ'ଣ ଥିଲି ସେ ପୂର୍ବଜନ୍ମରେ ସିଏ କାଲି ହଳଦୀପୁର କହୁଥିଲେ ସେ କଥା, ପୂର୍ବଜନ୍ମରେ ସେ କ'ଣ କରିଥିଲେ ନା ସେ ଥିଲେ ପାଞ୍ଚାଳର ନରେଶ ଥିଲେ, ପାଞ୍ଚାଳର ନରେଶ ସେ ସ୍ତ୍ରୀଙ୍କ ସହିତ ତାଙ୍କର ସ୍ତ୍ରୀଙ୍କ ସହିତ ସଙ୍ଗ କରି ଗୋଟେ ପୁତ୍ର ଜାତ କରିଥିଲେ, ଏ ସେ ପାଞ୍ଚାଳ ନରେଶ ସେ ନିଜେ ଥିଲେ, କିନ୍ତୁ ସ୍ତ୍ରୀଙ୍କ ସହିତ ଘର ସଂସାର ରହିକି ବ୍ୟତିବ୍ୟସ୍ତ ହେଇ ସେ ଘର ତ୍ୟାଗ କରିଦେଲେ, ସନ୍ନ୍ୟାସ ଗ୍ରହଣ କଲେ। ତେଣୁ ସନ୍ନ୍ୟାସ ହେଇକରି ସେ କ'ଣ କରୁଥିଲେ, ଯେଉଁ ଥରେ ସେ ଗୋଟେ ରୋଷେଇ କରିବା ପାଇଁ ଯାଇଛନ୍ତି, ପାକ କରିବା ପାଇଁ ଯାଇଛନ୍ତି, ପାକ କରି ଭୋଜନ କରୁଥିବା ସମୟରେ ସେ ଗୋଟେ ଜଣେ ଦେଇଥିଲେ, ଯାହାଙ୍କ ଘରକୁ ଯାଇଥିଲେ ସେ ତାଙ୍କୁ ଗୋଟେ କାଠ ଦେଇଥିଲେ, ବାଉଁଶଟେ ଦେଇଥିଲେ, ସେ ବାଉଁଶଟାକୁ ସେ ସଂସ୍କାର ନକରି ଜାଳି ଦେଇଥିଲେ, ସଂସ୍କାର ନକରି ଜାଳି ଦେଇଥିଲେ। ତଥାପି ସେ ଯେଉଁ ବାଉଁଶ ଭିତରେ ଗୋଟିଏ ପିମ୍ପୁଡ଼ି ଥିଲେ, ଗୋଟିଏ ଏକ କୋଟି ପିମ୍ପୁଡ଼ି ଥିଲେ, ସବୁ ମୃତ୍ୟୁବରଣ କରିଗଲେ ଏକ କୋଟି ପିମ୍ପୁଡ଼ି। ତେଣୁ କିନ୍ତୁ ସେ ଯେଉଁ ଖାଦ୍ୟ ରୋଷେଇ କଲେ ସେ ଖାଦ୍ୟକୁ ତାଙ୍କର ଶାଳଗ୍ରାମ ଥିଲା, ସେ ଶାଳଗ୍ରାମକୁ ପ୍ରଦାନ କରି ଭୋଗ ଲଗାଇ ସେ ଖାଦ୍ୟକୁ ଗ୍ରହଣ କରିଥିଲେ। ସେଇଥିପାଇଁ ଏ ଜନ୍ମରେ ବର୍ତ୍ତମାନ ସେ ଯେଉଁ କୋଟିଏ ପିମ୍ପୁଡ଼ିକୁ ମୁଁ ହତ୍ୟା କରିଥିଲି, ସେ କୋଟିଏ ପିମ୍ପୁଡ଼ି ବର୍ତ୍ତମାନ ମୋର ମା ହେଇକରି ଆସିଛନ୍ତି, ଏବଂ ମୁଁ ଯେହେତୁ ସେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରି ଖାଇଥିଲି, ନିଜେ ନିଜେ ଆଉ ଭୋଗ ନ କରି ଖାଇନଥିଲି, ତା ନୁହଁ ଭଗବାନଙ୍କୁ ଅର୍ପଣ କରି ଖାଇଥିଲି। ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନକୁ, ହେ ଅର୍ଜୁନ ଯଜ୍ଞଶିଷ୍ଟା ଆସିନ ସନ୍ତୋ ମୁଚନ୍ତେ ସର୍ବକିଳବି ସେଇ ଭୁଞ୍ଜନ୍ତେ ତୁ ଅଗନ୍ ପା ପା ଯିଏ ବଚନ୍ତି ଆତ୍ମା କାରଣାର୍। ଯେଉଁମାନେ କେବଳ ନିଜ ପାଇଁ ଭୋଜନ କରନ୍ତି, ରୋଷେଇ କରନ୍ତି, ପାକ କରନ୍ତି, ସେମାନେ ପାପ ହିଁ ଭକ୍ଷଣ କରନ୍ତି। ତେଣୁ ଇଏ ଯିଏ ଋଷି ଥିଲେ, ପାଞ୍ଚାଳ ନରେଶ ଥିଲେ, ସେ ଭଗବାନଙ୍କୁ ଅର୍ପଣ କରି ସେ ଖାଦ୍ୟ ଖାଇଥିଲେ। ସେଥିପାଇଁ ଏ ଯେଉଁ ଏକ କୋଟି ପିମ୍ପୁଡ଼ି ବର୍ତ୍ତମାନ ଏକ କୋଟି ରାଣୀ ହିସାବରେ ଆସିଥିଲେ, ମୋର ମା ହେଇକରି ଆସିଥିଲେ, ଏବଂ ଯେହେତୁ ମୁଁ ଭଗବାନଙ୍କୁ ଭୋଗ ଲଗେଇ ଖାଇଥିଲି ସେଥିପାଇଁ ସେ ଏକ ସମୟରେ ମୋତେ ହତ୍ୟା କଲେ, ଅଲଗା ଅଲଗା ସମୟରେ ହତ୍ୟା କରିଥିଲେ ମୁଁ ଏକ କୋଟି ଜନ୍ମ ମୋତେ ନେବାକୁ ପଡ଼ିଥାନ୍ତା। ଆଜି ଏକ ସମୟରେ ସମସ୍ତେ ମିଶି ମୋତେ ଗୋଟେ ଥର ହତ୍ୟା କରିଦେଇଛି, ମୋତେ କୃପା କରିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ଅଜାଣତରେ ମଧ୍ୟ ଆମେ ବହୁତ ପ୍ରକାର ପାପ କାର୍ଯ୍ୟ କରୁଛେ। ପାଞ୍ଚ ସୁନା ସେଇଟାକୁ କୁହାଯାଉଛି, ଚାଲିଗଲେ ମଧ୍ୟ ଆମେ ଜୀବକୁ ମାରିଦେଉଛେ, ଏବଂ ଜଳ ପିଇଲା ମଧ୍ୟ ଜୀବ ମରିଯାଉଛନ୍ତି, ଏବଂ ଅଗ୍ନି ଚୁଲି ଜାଳିଲା ମଧ୍ୟ ଜୀବ ମରିଯାଉଛନ୍ତି, ସେଭଳି ଭାବରେ ଯେଉଁ ଗ୍ରାଇଣ୍ଡିଂ ଇତ୍ୟାଦି ହେଉଛି ସେଥିରେ ମଧ୍ୟ ଜୀବ ମରିଯାଉଛନ୍ତି। ଏଇଭଳି ଭାବରେ ପାଞ୍ଚ ପ୍ରକାର ସ୍ଥାନରେ ଆମେ ଅଜାଣତରେ ମଧ୍ୟ ପାପ କାର୍ଯ୍ୟ କରୁଛେ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, ଜାଣନ୍ତରେ ହେଉ ବା ଅଜାଣତରେ ହେଉ ସମସ୍ତେ କିଛି ନା କିଛି ପାପ କାର୍ଯ୍ୟ କରୁଛନ୍ତି, ତେଣୁ କେମିତି ମୁକ୍ତି ପାଇପାରିବେ ଏ ଯେଉଁ ନର୍କରୁ? ସମସ୍ତେ ତ ନର୍କ ରହିଛି ଲେଖା ହେଇକି ମୋତେ ଲାଗୁଛି, ସମସ୍ତଙ୍କୁ ନର୍କ ଯିବାକୁ ପଡ଼ିବ ନା? ନା ପରୀକ୍ଷିତ, ତେଣୁ ଚିନ୍ତା କର ନା, ଏ ବାଟ ଅଛି, ସେ ନର୍କକୁ ନ ଯିବାର ବାଟ ଅଛି। ନା କିଭଳି? ନା କର୍ମ ପ୍ରାୟଶ୍ଚିତ ଅଛି, ଜ୍ଞାନ ପ୍ରାୟଶ୍ଚିତ ଅଛି, ଏବଂ ଭକ୍ତି ପ୍ରାୟଶ୍ଚିତ ଅଛି। କର୍ମ ପ୍ରାୟଶ୍ଚିତ ଯେତେବେଳେ ଶୁଣିଲେ ଯେ ତପସା ବ୍ରହ୍ମଚର୍ଯ୍ୟଣ ସମୀନ ଚ ଦମିନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାମ ଜମିନ ନିୟମିନ ବା, ଯେତେ କର୍ମ ପ୍ରାୟଶ୍ଚିତ ହେଲେ ମଧ୍ୟ କିନ୍ତୁ ପରୀକ୍ଷିତ ମହାରାଜ ସେଥିରେ ସନ୍ତୁଷ୍ଟ ହେଲେ ନାହିଁ। ସେ କହିଲେ, କ୍ୱଚିତ୍ ନିବର୍ତ୍ତିତ ଅଭଦ୍ରାତ୍ କ୍ୱଚିତ୍ ଚରତିତ ପୁନଃ, ପ୍ରାୟଶ୍ଚିତ କରିକିରି ନିବୃତ୍ତ ହେଲେ ମଧ୍ୟ ପୁଣି ବୁଢ଼ା କାଳରେ ମଧ୍ୟ ପାପ କାର୍ଯ୍ୟ କରୁଛନ୍ତି, ଏସବୁ ଉଦାହରଣ ରହିଛି। ତେଣୁ ମାନ୍ୟ ପ୍ରାୟଶ୍ଚିତମ କୁଞ୍ଜର ଶୌଚବତ୍, ଯେଉଁ ପ୍ରାୟଶ୍ଚିତ କରୁଛନ୍ତି କୁଞ୍ଜର ଶୌଚ ଭଳି ମୁଁ ଭାବୁଛି। କୁଞ୍ଜର କହିଲେ ହାତୀ ଯେଉଁ ସ୍ନାନ କରେ, ସେ ସ୍ନାନ କରି ବହୁତ ସୁନ୍ଦର ଭାବେ ସ୍ନାନ କରେ, ସ୍ନାନ କରି ଆସି ଯେତେବେଳେ ଧୂଳିରେ ପଡ଼ିଯାଏ, ଧୂଳିକୁ ଆସିଯାଏ, ମାଟିକୁ ଆସିଯାଏ, ସେତେବେଳେ ସେ ଧୂଳିକୁ ପୁଣି ତା ସୁଣ୍ଡରେ ନେଇ ତାର ଶରୀରରେ ବଳିଦିଏ। ତେଣୁ ସେଇଭଳି ଭାବରେ ଏଇ ପ୍ରାୟଶ୍ଚିତ ମଧ୍ୟ ସେଇଭଳି ଭାବରେ ନା ଆଠରୁ ମଧ୍ୟ ଉନ୍ନତ ପ୍ରାୟଶ୍ଚିତ ଅଛି ନା କ'ଣ ପ୍ରଭୁ? ନା ସେ ହେଉଛି ଜ୍ଞାନ ପ୍ରାୟଶ୍ଚିତ। ନା କିଭଳି ସେ ପ୍ରାୟଶ୍ଚିତ? ନା ଦେହବାଗ ବୁଦ୍ଧିଜଙ୍ଗ ଧୀରା, ଦେହବାଗ ବୁଦ୍ଧିଜଙ୍ଗ ଧୀରା ସଧ୍ୟାନୁତା, ଷଷ୍ଠ ସ୍କନ୍ଧରେ ଏଇଟା କହୁଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଦେହ ଦ୍ୱାରା ବା କଥା ଦ୍ୱାରା ବା ବୁଦ୍ଧି ଦ୍ୱାରା ସଦ୍ୟଜ୍ଞା ଶ୍ରଦ୍ଧା କ'ଣ ସେଇଟା, ଦେହ ବା ବୁଦ୍ଧିଜମ ଧୀରା ଧର୍ମଜ୍ଞା ଶ୍ରଦ୍ଧାନୁତା, ଯେଉଁମାନେ ଧର୍ମ ଆଚରଣ କରୁଛନ୍ତି, ଯେଉଁ ଜ୍ଞାନ ପ୍ରାଶ୍ଚିତ କରୁଛନ୍ତି, ବେଦ ଇତ୍ୟାଦି ଅଧ୍ୟୟନ କରୁଛନ୍ତି, ସେମାନେ ମଧ୍ୟ ଏଇଟାକୁ ପ୍ରାୟଶ୍ଚିତ କରିଦେଇପାରିବେ, ସେମାନେ ମଧ୍ୟ ଏଇ ଯେଉଁ ଦୋଷରୁ ମୁକ୍ତ ହୋଇପାରିବେ, ସେମାନେ ମଧ୍ୟ ନର୍କକୁ ଯିବାକୁ ପଡ଼ିବ ନାହିଁ। କୋଚିତ ନିବର୍ତ୍ତତେ କ୍ଷପତି ଆଗ ମହାଦାପି, ଯେତେ ବଡ଼ ପାପ କାର୍ଯ୍ୟ କଲେ ମଧ୍ୟ ଏଇ ଯେଉଁ ପାଞ୍ଚ ପ୍ରକାର ପାପ ରହିଛି, ଆଠୁ ଯେତେ ଅଧିକ ପାପ ଥିଲେ ମଧ୍ୟ ସବୁକିଛି ସେ ଧ୍ୱଂସ କରିଦେଇପାରିବେ। କ୍ଷିପନ୍ତି ଆଗ ମହାଦାପି, କିଭଳି ଧ୍ୱଂସ କରିପାରିବେ ପ୍ରଭୁ? ନା ବେଣୁ ଗୁଳ୍ମ ଇବା ନଳ, ବେଣୁ ଗୁଳ୍ମ, ଯେମିତି ବାଉଁଶରେ ନିଆଁ ଲାଗିଲେ ବାଉଁଶ ଗଛଟି ନଷ୍ଟ ହୋଇଯାଏ, ଗୁଳ୍ମ ସବୁ ତାର ମୂଳ ସବୁ ଧ୍ୱଂସ ହୋଇଯାଏ। ତଥାପି ଏ କଥା ଶୁଣି, ଏ ଜ୍ଞାନ ପ୍ରାସିଦ୍ଧ କଥା ଶୁଣି ପରୀକ୍ଷିତ ମହାରାଜ ସନ୍ତୋଷ ହେଲେ ନାହିଁ। ସେ ମନେ ମନେ ଚିନ୍ତା କଲେ, ଏ ପ୍ରଭୁ ଆପଣ ଏ କିଭଳି ପ୍ରାୟଶ୍ଚିତ କଥା କହୁଛନ୍ତି? ଏ ଜ୍ଞାନ ପ୍ରାୟଶ୍ଚିତ ଯଦି କହୁଛନ୍ତି, ଏଥିରେ ମଧ୍ୟ ଯେତେବେଳେ ବର୍ଷା ହେବ, ପୁଣି ଯେତେବେଳେ ବର୍ଷା ହେବ ସେ ବାଉଁଶ ତଳେ ଯେଉଁ ରହିଛି, ଭୂମି ତଳେ ଯେଉଁ ରହିଛି ବାଉଁଶର ମୂଳ, ତାଦ୍ୱାରା ପୁଣି ଭୂମି ବାଉଁଶ ସୃଷ୍ଟି ହେବ, ତାହେଲେ ଏ କି ପ୍ରାୟଶ୍ଚିତ? ତେଣୁ ପରୀକ୍ଷିତ ମହାରାଜଙ୍କ ମନୋଭାବ ଜାଣି ସୁଖଦେବ ଗୋସ୍ୱାମୀ କହିଲେ, ଆହୁରି ବି ଉନ୍ନତି ପ୍ରାୟଶ୍ଚିତ ଅଛି। ନା କ'ଣ ପ୍ରଭୁ ସେଇଟା? ନା ସେଇଟା ହେଉଛି ଭକ୍ତି ପ୍ରାୟଶ୍ଚିତ। ନା କିଭଳି ସେ ପ୍ରାୟଶ୍ଚିତ? ନା କେଚିତ୍ କେବଳିଆ ଭକ୍ତ୍ୟା ବାସୁଦେବ ପରାୟଣ ଅଘଂ ଧୁନ୍ନତି କାଷ୍ଣେନ ନିହାର ବ୍ୟବହାସ୍କର। ଏ ନିହାର କଥାରୁ ଏଇଟା ଆସିଲା, ଏ ପଏଣ୍ଟଟି। ନିହାର ଯଦିଓ ନିହାର ଯେଉଁ କୁଜଟିକା ରହିଛି, କୁହୁଡ଼ି ରହିଛି, ଆକୁ କେ ମାନେ ଆମ ଚେଷ୍ଟାରେ ଆକୁ ଦୂରେଇ ପାରିବା ନାହିଁ, କିନ୍ତୁ ପ୍ରକୃତରେ ଯେଉଁ ଭାସ୍କର ସୂର୍ଯ୍ୟଙ୍କର କିରଣ ଯେତେବେଳେ ପ୍ରଖର ହେବ, ସେତେବେଳେ ସବୁ କୁଜଟିକା ଦୂରେଇଯିବ, ନାଶ ହୋଇଯିବ। ତେଣୁ ସେହିଭଳି ଭାବରେ ଯଦିଓ ଅଧିକାଂଶ ଲୋକମାନେ ଜାଣିପାରନ୍ତି ନାହିଁ, ଏ ଭକ୍ତି ପ୍ରାୟଶ୍ଚିତ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। ଅଧିକାଂଶ ଲୋକ ଏ କର୍ମ ପ୍ରାୟଶ୍ଚିତ କରନ୍ତି, ତାଙ୍କଠାରୁ ଆଉ ଟିକେ ଉନ୍ନତ ଶ୍ରେଣୀର ଯେଉଁମାନେ ସେମାନେ ଜ୍ଞାନ ପ୍ରାୟଶ୍ଚିତ କରନ୍ତି, କିନ୍ତୁ ସେ ପ୍ରାୟଶ୍ଚିତ ପୂର୍ଣ୍ଣ ପ୍ରାୟଶ୍ଚିତ ନୁହଁ। ପୂର୍ଣ୍ଣ ପ୍ରାୟଶ୍ଚିତ କେଉଁଟା ପ୍ରଭୁ? ତାହେଲେ ନା ପୂର୍ଣ୍ଣ ପ୍ରାୟଶ୍ଚିତ ହେଉଛି ଭକ୍ତି ପ୍ରାୟଶ୍ଚିତ। କିଭଳି? ନା କେଚି କେଭଳିଆ ଭକ୍ତିଆ, ଖୁବ୍ କ୍ୱଚିତ ଲୋକ ଏଇ ଭକ୍ତିକୁ ଗ୍ରହଣ କରନ୍ତି, ଭକ୍ତି ପ୍ରାୟଶ୍ଚିତ କରନ୍ତି। ଏହି ଭକ୍ତି ମାଧ୍ୟମରେ କେଚିତ୍ କେଭଳିଆ ଭକ୍ତିଆ, ଅନ୍ୟ କୌଣସି କର୍ମ ମିଶ୍ରା ଭକ୍ତି ନୁହଁ, ଜ୍ଞାନ ମିଶ୍ର ଭକ୍ତି ନୁହଁ, ଯୋଗ ମିଶ୍ର ଭକ୍ତି ନୁହଁ, କେବଳ ଭକ୍ତି ବା ଶୁଦ୍ଧ ଭକ୍ତି ଯେଉଁମାନେ ଆଚରଣ କରନ୍ତି, ସେମାନେ କେଚିତ୍ କେଭଳିଆ ଭକ୍ତିଆ ବାସୁଦେବ ପରାୟଣ, ସେମାନେ ଭଗବାନଙ୍କର ଭକ୍ତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କେଚିତ୍ କେଭଳିଆ ଭକ୍ତିଆ ବାସୁଦେବ ପରାୟଣ ଅଘଂ ଧୁନ୍ନତି କାଷ୍ଣେନ, ଯେତେ ପ୍ରକାର ପାପ ରହିଛି ଅଘଂ ରହିଛି, ଆକୁ ସେମାନେ ସଫା କରିଦିଅନ୍ତି, କାର୍ଷ୍ଣେନ ପୂର୍ଣ୍ଣ ଭାବରେ ସଫା କରିଦିଅନ୍ତି। କିଭଳି? ନା ନିହାର ବ୍ୟବହାସ୍କର, ଯେମିତି କୁଜଟିକା ସବୁ ସୂର୍ଯ୍ୟଙ୍କର କିରଣରେ ଧ୍ୱଂସ ହୋଇଯାଏ, ସେହିଭଳି ଭାବରେ ଯେଉଁମାନେ ଏ ଭକ୍ତିକୁ ଆଚରଣ କରିବେ ସେ ସମସ୍ତ ପାପରୁ ମୁକ୍ତ ହୋଇଯିବେ। ତେଣୁ ସେ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶକ୍ରୋନ୍ମନ କୃଷ୍ଣ ପଦାର ବିନ୍ଦୟୋ ନିବେଶିତ ତଦ୍ଗୁଣେ ରାଗୀ ଜୟିରିହ ନ ତେଜମ ପାଶ ଭୃତ୍ୟସ୍ତ ତତ୍ ଭଟା ସ୍ୱପ୍ନ ବିପଶ୍ୟନ୍ତି ଚିହ୍ନ ନିଷ୍କୃତା। ହେ ପରୀକ୍ଷିତ ମହାରାଜ, ସେ ଯେଉଁ ନର୍କ ବର୍ଣ୍ଣନା କଲି, ସେ ନର୍କ କଥା କ'ଣ କହିବା? ଶରୀରରେ ମାନେ ସ୍ୱଶରୀରରେ କ'ଣ ଯିବ ବା ଯେଉଁ ମୃତ୍ୟୁ ପରେ କ'ଣ ଯିବ? ସେମାନେ ସ୍ୱପ୍ନରେ ମଧ୍ୟ ସେଟାକୁ ସେମାନେ ଦେଖିପାରିବେ ନାହିଁ। ଜମ ପାଶକୁ ଯିଏ ସେମାନଙ୍କ କଥା ଛାଡ଼ନ୍ତୁ, ନର୍କ କଥା ଛାଡ଼ନ୍ତୁ, ନର୍କକୁ ଯିଏ ନେବେ, ଜମର ଭୃତ୍ୟମାନେ ନେବେ, ଜମର ଭଟ୍ଟାମାନେ ନେବେ, ତାକୁ ମଧ୍ୟ ସେମାନେ ସ୍ୱପ୍ନରେ ମଧ୍ୟ ଦର୍ଶନ କରିବେ ନାହିଁ। କେମିତି ପ୍ରଭୁ ସେଇଟା ହେଇପାରିବ? ନା ଶକ୍ରୁନ୍ ମନ କୃଷ୍ଣ ପଦାର ବିନ୍ଦୟୁ, ଯଦି ଜଣେ ଥରେ ମାତ୍ର ଶକ୍ରୁନ୍ ତାର ମନକୁ ଭଗବାନ ପାଦ ପଦ୍ମରେ ଲଗେଇ ଦେଇଛନ୍ତି, ଶକ୍ରୁନ୍ ମନ କୃଷ୍ଣ ପାଦ ପଦାର ବିନ୍ଦୟୁ ନିବେଶିତ ତତ୍ ଗୁଣି ଜାଗି ଯାଇରିହ, ଯଦିଓ ସେ ଗୁଣ ଭିତରେ ରହିଛି, ସତ୍ୱରଜ ତମ ଗୁଣରୁ ଉର୍ଦ୍ଧକୁ ଯାଇନାହିଁ, କିନ୍ତୁ ମନକୁ ଭଗବାନ ପାଦ ପଦ୍ମରେ ଲଗେଇ ନିବେଶ କରିଦେଇଛି, ତାହେଲେ ନ ତେ ଜମ ପାଶ ଭୃତ୍ୟସ ତତ୍ ଭଟ୍ଟାନ, ତାହେଲେ ସେ ଜମ ପାଶକୁ ଦେଖିବେ ନାହିଁ କି ତାଙ୍କର ଭୃତ୍ୟମାନଙ୍କୁ ଦେଖିବେ ନାହିଁ, ଯାହାକୁ ଅଜାମିଳ ଦେଖି ଭୟ କରିଯାଇଥିଲା ତିନି ଜଣ ଜମଦୂତଙ୍କୁ ଦେଖି। ସ୍ୱପ୍ନେ କି ପଶ୍ୟନ୍ତି ଚୀର୍ଣ୍ଣ ନିଷ୍କୃତ, ସେମାନେ ସ୍ୱପ୍ନରେ ମଧ୍ୟ ତାଙ୍କୁ ଦେଖିବେ ନାହିଁ, ସେମାନେ ପୂର୍ଣ୍ଣ ନିଷ୍କୃତ, ପୂର୍ଣ୍ଣ ପ୍ରାୟଶ୍ଚିତ ହୋଇଯାଇଛି ବୋଲି ବୁଝିବାକୁ ପଡ଼ିବ। ତେଣୁ ଏହି ପ୍ରସଙ୍ଗରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏ ଅଜାମିଳ ପ୍ରସଙ୍ଗ ବର୍ଣ୍ଣନା କରିଥିଲେ। କଚି କାନ୍ୟକୁ ବୁଝେ ଦ୍ୱିଜା କଷ୍ଟି ଦାସପତି ରଜାମିଳ, ଏଇ ତାର ଉଦାହରଣ ଦେଇଥିଲେ। ତାର ଉଦାହରଣ ହେଉଛି, ଏଇଟା ମୁଁ ଖାଲି ଥିଓରିଟିକାଲି କହୁନି, ପ୍ରାକ୍ଟିକାଲ କଥା କହୁଛି, ସୁଖଦେବ ଗୋସ୍ୱାମୀ କହୁଛି ପରୀକ୍ଷିତ ମହାରାଜ। ତେଣୁ ବର୍ତ୍ତମାନ ବ୍ରହ୍ମା ମଧ୍ୟ ସେହିଭଳି ଭାବରେ ତାଙ୍କର ଯେଉଁ ଶରୀରକୁ ତ୍ୟାଗ କଲେ, ସେ କୁଜ ଟିକାର ଉପରେ ଚାରିଆଡ଼େ ବ୍ୟାପିଗଲା। ଯେଉଁଟାକି କୁହାଯାଉଛି ଯତ୍ ବିଦୁଷ ତମ, ଯାହାକୁ ତମ ବୋଲି କୁହାଯାଉଛି ଅଜ୍ଞାନ, ଅଜ୍ଞାନ ଅନ୍ଧକାର, ତମ ବା ନିହାର ବା କୁଜଟିକା ଯେଉଁ ଅନ୍ଧକାର ରହିଛି ଏ ଅଜ୍ଞାନ ରୂପରେ ବ୍ୟାପିଗଲା। ତେଣୁ ଏଇ ଯେଉଁ ବ୍ରହ୍ମା ଯେଉଁ ପ୍ରଥମେ ସୃଷ୍ଟି କରିଥିଲେ ଅବିଦ୍ୟା, ଏଇସବୁ ସେଇ ଅବିଦ୍ୟା, ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ପାଞ୍ଚ ପ୍ରକାର ଅବିଦ୍ୟା ରହିଛି। ଏ ତମ କହିଲେ ଏଇସବୁ ଅବିଦ୍ୟା, ଏସବୁ ଅବିଦ୍ୟା, ଏ ଅବିଦ୍ୟାରେ ସମସ୍ତେ ଗ୍ରସ୍ତ ହେଇକି ରହିଛନ୍ତି। ଏ ଅବିଦ୍ୟାରୁ ପାର ହେଲେ ସେମାନେ ଭଗବାନଙ୍କୁ ଜାଣିବେ, ଅବିଦ୍ୟା ଭିତରେ ହେଲେ ଭଗବାନଙ୍କୁ ଜାଣିପାରିବେ ନାହିଁ। କାରଣ ମାୟା ହେଉଛି, ଭଗବାନ ହେଉଛନ୍ତି ସୂର୍ଯ୍ୟ ସମ, କୃଷ୍ଣ ସୂର୍ଯ୍ୟ ସମ, ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ, ମାୟାର ଅଧିକାର। ତେଣୁ ଏ ଅବିଦ୍ୟା ଭିତରେ, ଏ ଅଜ୍ଞାନ ଭିତରେ ସମସ୍ତେ ରହିଛନ୍ତି। ଏ ଅଜ୍ଞାନରୁ ଯେତେବେଳେ ଦୂର ହେବେ, ଜଣେ ଗୁରୁଙ୍କ ଶରଣରେ ଯିବେ, ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତ ଜେନା ତସ୍ମୈ ଶ୍ରୀ ଗୁରବେ ନମଃ। ଅଜ୍ଞାନ ଯଦି ଦୂର ହେବେ ତାହେଲେ ସେ ଜ୍ଞାନ ଲୋକ ପ୍ରାପ୍ତ ହେବେ। ଯେଉଁ ଜ୍ଞାନ ଲୋକ ପ୍ରାପ୍ତ ହେଲେ ଜଣେ ଜାଣିବ ପ୍ରକୃତରେ ତା ଜୀବନର କ'ଣ ଲକ୍ଷ୍ୟ, ଏସବୁ ଜିନିଷ ଜାଣିବ। ତେଣୁ ବ୍ରହ୍ମା ଆଜି ଏଇ ଯେଉଁ ଉଦାହରଣଟି ଦେଲେ, ଏ ଉଦାହରଣ ଦ୍ୱାରା ସମସ୍ତେ ସତର୍କ ରହିବେ ଯେ ଏମିତିକି। ସେଥିପାଇଁ ଯଯାତି ମହାରାଜ ଭାଗବତ ନବମ ସ୍କନ୍ଧରେ ସେ କଥା କହିଛନ୍ତି, ତାଙ୍କର ପତ୍ନୀ ଦେବଯାନୀ କହିଛନ୍ତି, ହେ ପ୍ରିୟେ ମାତ୍ରା ସସ୍ରା ଦୁହିତ୍ରା ବା ନା ବିବିକ୍ତା ସନ ଭବେ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ ସମୁଦ୍ର କାଶ୍ୟତି। ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ସେଇ ଇନ୍ଦ୍ର ଦ୍ୱାରା ବା ତାଙ୍କର କାମ ଦ୍ୱାରା ପ୍ରଭାବିତ ହୋଇଯାଇପାରିବେ। ସେଥିପାଇଁ ସଦାଚାର ବ୍ୟବସ୍ଥା କରିଛନ୍ତି, ମା ହୁଅନ୍ତୁ ବା କନ୍ୟା ହୁଅନ୍ତୁ ବା ଭଉଣୀ ହୁଅନ୍ତୁ, ଏକ ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି, ବିଦ୍ୱାନ ସମିତି କରିଛନ୍ତି। ତେଣୁ ଏସବୁ ଆଚରଣ ସେମାନେ ପାଳନ କରିବେ, କାରଣ ଏସବୁ ଉଦାହରଣ ରହିଛି। ବ୍ରହ୍ମା ଶିବ ଏମାନେ ମଧ୍ୟ ମାୟା ମୋହିତ ହୋଇଯାଉଛନ୍ତି, ଆଉ ଆମ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ତାଙ୍କର ପୁତ୍ର ମାନେ ଯେତେବେଳେ କହିଲେ, ସେତେବେଳେ ସେ ବ୍ରହ୍ମା ନିଜକୁ ଲଜ୍ଜିତ କରି ଲଜ୍ଜିତ ହେଲେ ଏବଂ ପ୍ରାୟଶ୍ଚିତ ସ୍ୱରୂପ ସେ ତାଙ୍କର ଶରୀରକୁ ତ୍ୟାଗ କରିଦେଲେ। ଯେଉଁ ଶରୀରଟି ଦଶ ଦିଗରେ କୁଜଟିକା ହେଇକରି ନିହାର ହେଇକି ରହିଲା, ତେଣୁ ଏ ଯେଉଁ ଅଜ୍ଞାନ ଅନ୍ଧକାର ରହିଛି, ଏ ଅଜ୍ଞାନ ଅନ୍ଧକାର ସବୁଆଡ଼େ ରହିଛି। ସମସ୍ତେ ଏଇ ଭୌତିକ ଜଗତକୁ କହୁଛନ୍ତି ତମ ଅନ୍ଧକାର ବୋଲି କୁହାଯାଉଛି, ବେଦରେ ସେଥିପାଇଁ କୁହାଯାଉଛି ତମ ସୋମା ଜ୍ୟୋତିର୍ଗମୟ, ଏ ଅନ୍ଧକାରମୟ ଜଗତ। ସେଠି ଏଥିପାଇଁ ଭଗବାନ ଏଠି ବ୍ୟବସ୍ଥା କରିଛନ୍ତି, ଆଲୋକର ବ୍ୟବସ୍ଥା କରିଛନ୍ତି, ସୂର୍ଯ୍ୟର ବ୍ୟବସ୍ଥା କରିଛନ୍ତି, ଚନ୍ଦ୍ରର ବ୍ୟବସ୍ଥା କରିଛନ୍ତି, ବିଜୁଳି ଶକ୍ତିର ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଏ ଯେଉଁ ଲୋକ ତୁମେ ଦେଖୁଛ, ଏ ଲୋକରେ ଯେହେତୁ ଏ ଅନ୍ଧକାରମୟ ଜଗତ, ସେଥିପାଇଁ ମୁଁ ଏସବୁ ବ୍ୟବସ୍ଥା କରିଛି, କିନ୍ତୁ ପ୍ରକୃତରେ ତୁମର ଏ ସ୍ଥାନ ନୁହଁ। ନା ପ୍ରଭୁ ମୋର କେଉଁ ସ୍ଥାନ, କେଉଁଠି ସ୍ଥାନ? ନା ତୁମର ସ୍ଥାନ ହେଉଛି ଚିତ୍ ଜଗତ। ନା ପ୍ରଭୁ କିଭଳି ସେ ଚିତ୍ ଜଗତ? ନା ନ ତତ୍ ଭାସତି ସୂର୍ଯ୍ୟ ନ ଶଶାଙ୍କୋ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ। ହେ ଅର୍ଜୁନ, ତୁମେ ଯଦି କେତୋଟି କଥାକୁ ଗ୍ରହଣ କରିବ, ନା ପ୍ରଭୁ କ'ଣ କ'ଣ ସେ କରିବାକୁ ପଡ଼ିବ ସେଠିକି ଯିବା ପାଇଁ? ନିର୍ମାନ ମୋହା ଜିତସଙ୍ଗ ଦୋଷା ଅଧ୍ୟାତ୍ମ ନିଦ୍ୟା ବିନିବୃତ କାମ ଦ୍ୱନ୍ଦ୍ୱ ବିମୁଗ୍ଧ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତ ମୂଢ଼ା ପଦମବ୍ୟୟମ ତତ୍। ଏତିକି ତୁମେ ଯଦି ଏଲିଜିବିଲିଟି ତୁମେ ରହିବ, ଏତିକି କଥା ତୁମେ କରିପାରିବ, ନିର୍ମାନ ମୋହା ତୁମେ ମାନ ଦାବି କରିବ ନାହିଁ, ଏ ମୋହରୁ ତୁମେ ମୁକ୍ତ ହେବ, ଜିତସଙ୍ଗ ଦୋଷା ଯେଉଁ ରହିଛି ଅସତ୍ସଙ୍ଗରୁ ଦୂର ହେବ, ସଙ୍ଗଦୋଷରୁ ତୁମେ ଦୂର ହେବ, ଜିତିଯିବ ଯଦି। ଅଧ୍ୟାତ୍ମ ନିତ୍ୟା ସବୁବେଳେ ଭଗବାନଙ୍କର ଅଧ୍ୟାତ୍ମ ଆଲୋଚନା କରିବ, ମୋର ସେବା କରିବ। ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଏ କାମରୁ ତୁମେ ଦୂରେଇ ରହିବ। ଅଧ୍ୟାତ୍ମ ନିତ୍ୟା ବିନିବୃତ ଦ୍ୱନ୍ଦ୍ୱ ମୁକ୍ତ, ଏ ଭୌତିକ ଜଗତରେ ସବୁବେଳେ ଦ୍ୱନ୍ଦ୍ୱମୟ ଜଗତ, ସୁଖ ଦୁଃଖ ମାନ ଅପମାନ ଇତ୍ୟାଦି ରହିଛି, ଏଥିରୁ ତୁମେ ବିମୁକ୍ତ ହେବ ସୁଖ ଦୁଃଖ ସଙ୍ଗେଇ, ତାହେଲେ ତୁମେ ଗଚ୍ଛନ୍ତି ଅମୁଢ଼ା, ତୁମେ ମୂଢ଼ ହେବ ନାହିଁ, ତୁମେ ଅମୁଢ଼ ହୋଇଯିବ, ତୁମେ ବିଦ୍ୱାନ ବ୍ୟକ୍ତି ହୋଇଯିବ। ତେଣୁ ସେ ଯେଉଁ ଅବ୍ୟୟ ପଦକୁ ତୁମେ ପ୍ରାପ୍ତ ହେବ। ତେଣୁ ସେ ଅବ୍ୟୟ ପଦ ହେଉଛି କିଭଳି? ନା ନ ତତ୍ ଭାସତି ସୂର୍ଯ୍ୟ ନ ଶଶାଙ୍କୋ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ। ଏ ଅର୍ଜୁନ, ସେଇ ଧାମରେ ସେଠି ସୂର୍ଯ୍ୟ ଚନ୍ଦ୍ର ବା ବିଜୁଳି ଶକ୍ତିର ବ୍ୟବସ୍ଥା ନାହିଁ, କାରଣ ସେଇଟା ହେଉଛି ସ୍ୱୟଂ ଉଦ୍ଭାସିତ ଆଲୋକିତ ସେ ସ୍ଥାନ। ସେଠି ସୂର୍ଯ୍ୟର ଆବଶ୍ୟକତା ନାହିଁ, ଚନ୍ଦ୍ରର ଆବଶ୍ୟକତା ନାହିଁ, ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ। ଏବଂ ଥରେ ତୁମେ ଯଦି ଯିବ ସେଠିକି, ତାହେଲେ ଆଉ ଫେରିବ ନାହିଁ। ଯିଏ ଯିବ ଅଜତ୍ଗତ ନ ନିବର୍ତ୍ତନ୍ତେ, ସେ ଧାମ ହେଉଛି ମୋର ପରମ ଧାମ। ପ୍ରକୃତରେ ଅର୍ଜୁନ, ତୁମର ପ୍ରକୃତ ସ୍ଥାନ ହେଉଛି ସେଇଠି। ଅର୍ଜୁନଙ୍କ ମାଧ୍ୟମରେ ସେ ସମଗ୍ର ମାନବ ସମାଜକୁ କହୁଛନ୍ତି, ଏ ମାନବ ସମାଜ ତୁମେ ଏଇ ଭୌତିକ ଜଗତରେ, ଏ ଅନ୍ଧକାରମୟ ଜଗତ, ଏ ଯେଉଁ ତମସୋମା ଜ୍ୟୋତିର୍ଗମୟ, ଏ ଅନ୍ଧକାରମୟ ଜଗତରେ ରହନା, ତୁମେ ଆଲୋକକୁ ଚାଲ।
ତେଣୁ ଏଇଭଳି ଭାବରେ ବ୍ରହ୍ମା ଯେତେବେଳେ ତାଙ୍କର ଶରୀରକୁ ତ୍ୟାଗ କଲେ, ତାହାପରେ ସେ ଅନ୍ୟ ସବୁ କ'ଣ ଅନ୍ୟ ସବୁ ପ୍ରଜାମାନଙ୍କୁ ସୃଷ୍ଟି କରିବା କଥା ଏଇଟା ଆଲୋଚନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ଗାଇ ଘୋର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।